সমস্ত সাধু গুরু বৈষ্ণব আচার্য চরণ কমন করে প্রভাবিক্ষা করে প্রাণ নিবেদন করে প্রভু শ্রী শ্রী গুরু নিত্যানন্দ পরমানন্দ নৈসর্গিক মতি উপাধি রহিত মতি ভগবান শ্রীকৃষ্ণ চরণ কমল রয়েছে, যার ফলস্বরূপ সে নিজ মুখে হি কৌশলী তাঙ্কর সঙ্গ অমর গুরুদেব যথা ভ্রমতি অয় ব্রহ্ম স্বয়ং আকর্ষ সন্নিদ তথা মে বিদ্যত চেত চক্রপাণি গতিচ্ছা। মোর হৃদয় ভগবান শ্রীকৃষ্ণ প্রতি আকর্ষিত হয়ে যাচ্ছে, এর কারণ মূল নয়, এর কারণ হচ্ছে মোর মতি নয় বা কোনসি শিক্ষা কোনসি ধর্ম উপদেশ মতে আকর্ষিত করি, ভগবান যে শক্তি প্রভু যে শক্তি মতে আকর্ষিত করি নিচ্ছে। দ্বিতীয়তে চেত চক্রবাণী যদৃচ্ছয়া, যদৃচ্ছয়া হচ্ছে এর কারণ কিছু করিপারিবি না, ভগবত ইচ্ছয়া। এই নৈসর্গিক মতের কথা আমি শুনুলে হিরণ্যকশিপু বড় চিন্তাগ্রস্ত হয়েছেন প্রহ্লাদ ভক্তি মার্গরু কিভাবে তাঁর নদী কু বিচ্যুত করিবে এবং মারিবার সমস্ত উপায় প্রয়োগ করে মধ্যে বিফল হয়েছেন। শেষে ষণ্ড গোবর্ক তা উপদেশ দিয়েছেন আপনার স্থির হয়ে রুহু, আপনার গুরুদেব শুক্রাচার্য আমার চিন্তা আসিগলা পরে ছোট বাড়াকু বুঝিয়া কে সময় লাগবে প্রহ্লাদ আমি বুঝিয়ে দেব, সে আক্তি করব না। কিন্তু প্রহ্লাদ বিচার কলে কারণ সে যে বিদ্যালয়ের যে সহপাঠী মানুষ সহ পড়ুলে সে তাঁর কথা বিচার কলে, কারণ প্রহ্লাদ নৈসর্গিক মতি লাগর মতি শ্রীকৃষ্ণ চরণ হটাই হব, কিন্তু সে চিন্তা করলে বালক মানুষের জীবন কম হব, কারণ যে রাজনীতির শিক্ষা সন্দেহ দৌঁছেন যা কি হচ্ছে দ্বন্দ্ব রাম রাগ দ্বেষকু নেই আরাম বেড়ে, এ সংসার দুইটি জিনিস আছে আর এই সমগ্র জীবনরে লোক মানে আরাম মনে করেন এই দ্বন্দ্ব বলে প্রহ্লাদ ভালো লাগবে না, রাগ দ্বেষ কাহাকু ভালো পাইবা আর কাহাকু দ্বেষ করিবা, ভালো পাইবা লোকটি কিছু সম্মান মেলে কিছু সাহায্য মেলে এতে মন কিছুদিন ভালো হয়ে যায় পুরো কিছুদিন দ্বেষ আসে। এই সমগ্র জগৎ জড়জগতের সমস্ত শিক্ষায় রাগ দ্বেষ উপরে আছে, ভক্তিরে তা নেই। প্রহ্লাদ চিন্তা করে বালক মান কথা অর্থাৎ গুরুদেব সন্দ অভাবকে তাঁর যাইছেন গ্রহ মেধিয় কর্মসু যজ্ঞ কর্ম করিবা পাই, প্রহ্লাদ বর্তমান সমস্ত অস্ত্র বালক মান ডাকুছেন অতি মধুর বচনরে অতি করুণা করুণাপূর্ণ হৃদয় তা উপদেশ করছেন, এই উপদেশ আমি শ্রবণ করিবা আদি কথা এই বিশ্রাম দিলে। ভাগবত আশ্র গ্রন্থ স্বয়ং যুধিষ্ঠির মহারাজ নিকটরে নারদমণি কহছেন অর্থতাম স্বপ্নয়া বাচা, অতি মধুর বচনরে কহছেন প্রত্যামীয় মহাবুদ্ধ মহাবুদ্ধিমান কে না প্রহ্লাদ কহছেন, অতি বুদ্ধিমান প্রহ্লাদ উপাচ বিদ্বান তাম নিষ্ঠা, এই বালক মানের যে নিষ্ঠা আছে संसार निष्ठा बा प्रहलाद मध्ये भगवत निष्ठा अछि कृपया प्रसन्न एव कृपा करके आगे हसी ले कहीं हसी गले से समस्ते खेलिया जाऊँगी समवयस्क बालक मैंने उद्यम कर हाथ में खेलना भरिकी जा खेलिए कारण खेल छुट्टी समय गुरु जा किसी यज्ञ कर्म करने खेल छुट्टी समय जाऊँगी प्रहलाद डाकिदेला मात्र से समस्त चले प्रहलाद जानदेले मो वचन मानते विश्वास आसीगल मैंने निश्चित साफ हुए जनकर साधु हबार বা জনকর ভক্ত হওয়ার এই লক্ষণ যেত সে শুদ্ধ ভক্তর বচন উপরে গুরুত্ব দেব যার বচন উপরে গুরুত্ব নাই সে ব্যক্তি উপরে গুরুত্ব দিয়ে পাই যেভাবে আমি মানে যেতে জন আজ আসিছে কৃষ্ণ চেতন সঙ্গকু সমস্ত প্রভুপা গুরুবর্গ কথা উপরে গুরুত্ব দিয়েছে তাঁর বচন অতি গুরুত্ব উপাস বিদ্বান তনিষ্ঠা কৃপয়া প্রসন্ন তেসাম বালাদান সুস্মিন গুরুবিষ্ট বিদ্বান জানে প্রসন্ন দিব প্রহ্লাদ হসি দেলে এইপাই মহাভারত এতে হসন্তি তা কৈলাস করতে কিন্তু হসি দেলে এইপাই আরে মোর মো উপরে মানে গুরুত্ব নিষ্ঠা কলে মতে গুরুবুদ্ধি করছেন সমাজ সমবয়স্ক বালক হয়েছি এমন মতে বন্ধ হয়ে রাখি দেবে কাহিঁকি গুরুকু জগতর শ্রেষ্ঠ স্থান দিয়েছি কেউটি পাই না সংসারে যে মানে যেত প্রকার সাহায্য করে পারবে সবুঠ বড় উপকার গুরুদেব করছেন সবুঠ বড় বন্ধু সে কাহি কোণে বন্ধু আমাকে সংসার বিপদ রক্ষা করিপারে কিন্তু গুরু হন শ্রেষ্ঠ বন্ধু বৈষ্ণব মানে শ্রেষ্ঠ বন্ধু প্রহ্লাদ জানিদেলে অহো ইমে আপি ভগবত অনুকম্পা যাবে পতিতা ইতি স্ময়মান ওহো এই বালক মানে বর্তমান ভগবান কৃপা যাবে করিবে জনে বৈষ্ণবকে বিশ্বাস করিবা জনে বৈষ্ণবর কথাকে বিশ্বাস করিবা জনে বৈষ্ণবকে নিজের বন্ধু ভাবিবা মানে ভগবান কৃপা জালন করিবে প্রহ্লাদ সে হসিলে যেভাবে মাছ গোটে জালের পড়ি সে আপনার বাড়ি পাইব মাছটা প্রচেষ্টা করলে যে বাড়ি পাইব জালের পড়িবে না যদি জনে ভগবান শুদ্ধ ভক্তকে সে ভালো পাইগাল তা কথা উপরে বিশ্বাস করবে সে গোটে জালের পড়িগাল সে বন্ধু হয়ে গেল তা বন্ধুকে স্বীকার করলে সে ভগবান একাদশ করলে ঐল গীতায় পৌঁছন্তি সন্ধ বিসন্ধি চক্ষুষা বহিদত্ত সমর্থিত এ সংসারে সূর্য কিছু উপকার করবে না ভগবান সাধুকে এতে স্থান দিয়েছেন আমার জীবনের বহুত বড় ক্ষতি হয়ে যাইছি আর হতই যে পর্যন্ত জগতের শ্রেষ্ঠ বন্ধু বৈষ্ণব মানে আমার এরকম জানিছে সংসারে সবুজ বড় বন্ধু হচ্ছেন ভগবান হন্তি ভগবান কম দেখতে কুহতি রামজি গাঁদের মুন্ড পিটি পিটি দিয়ে লক্ষ্য বাড়িটি পড়া আমার ভাইয়া হত থাকে লক্ষ্য সে কথাবার্তা করি কৌনাতে আপনার লক্ষ্যে কথা এসে লক্ষ্যে সমস্যা টাকা আগে কহিল আমার ভাইয়া হত ভাঙ দিয়ে পচাইবে কোন যোগ্যতা আছে আমার ভগবান কহিলে ভিতরে কাটি দিচ্ছ সব কাটিকে নিজের মত স্থাপন করছন্তি সন্থা বিসন্ধি চক্ষুষা বহিরাত্মা সমর্থিত এই যে সূর্য উপরে আসুচন্তি আরে এই কিছু বিশেষ উপকার করুনাহান্তি সে তো ব্যক্তি কু পাপ করিয়া পাই আরো বি চান্স দিয়ে দিচ্ছন্তি সূর্য উদয় না পরে রাত্রিরে লোক যেতি কম পাপ করে থাকে সূর্য উদয় না পরে অধিকা পাপ করছন্তি অধিক ভোর বস্তু রে প্রহত হচ্ছেন এই সূর্য কোন উপকার করছেন ভগবান করছেন সন্ত প্রকৃত চক্ষু দেন বর্তমান ভগবান মানে চক্ষু দেবে বর্তমান আমি কোন করছে চক্ষু দান দিলারি জন্মে জন্মে প্রভু জন্ম জন্ম চক্ষু দিয়েছেন তা সন্ত কেউ চক্ষু দিয়ে সন্ত বিসন্ধি চক্ষু তা বহিরক্ষা সমর্থিত লিখলে বিশ্বনাথ লিখিলে সন্থ এবং আম সাক্ষাৎ দর্শয়ন দর্শয়ন চক্ষুষা দিশন্তি দদাতি মুক্তি দেখিলা পাই সাধু চক্ষু দিয়ে কেউ চক্ষু দিয়ে না নবীদা ভজনাদি দিশন্তি যে ভক্তির নবীদা ভক্তি সাধু এই চক্ষুটা দিয়ে প্রহ্লাদ এতে হচ্ছে আর এমানে ମୋ ଉପରେ ବିଶ୍ୱାସ କରିଗଲେ ଏବଂ ବର୍ତ୍ତମାନ ଭଗବାନଙ୍କ କୃପା ଜାଗର କରିଗଲେ ତେଣୁ ମୋତେ ବିଶ୍ୱାସ କରିଗଲେ ମୁଁ ବର୍ତ୍ତମାନ ଯେଉଁ ଜ୍ଞାନ ଦେବି ସେ ଜ୍ଞାନ ଚକ୍ଷୁ ଦ୍ୱାରା ସେ ଆଉ ସନ୍ତାନଙ୍କ ଶିକ୍ଷା କେବେ ଗ୍ରହଣ କରିବେନି ବହିଜାତ ସମ୍ବନ୍ଧିତ ଦେବତା ବାନ୍ଧବ ସନ୍ଧ ସନ୍ଥା ଆତ୍ମା ଅହମ ଏ ଗଛ ଭଗବାନ କହିଲେ ଏ ଶ୍ଳୋକ ଶ୍ରେଷ୍ଠ ଶ୍ଳୋକ ଭାବରେ କିଛି ନାହିଁ ବୈଷ୍ଣମାନଙ୍କ ପାଇଁ ଭକ୍ତି ବଦ୍ମଚାରାୟଣ ସନ୍ଥ ଏକ ଦେବତା ଯେଉଁମାନେ ଭକ୍ତି ମାର୍ଗରେ ଚାଲିଛନ୍ତି ଆମର ଦେବତା କିଏ ଆମର ଇଷ୍ଟ କିଏ ଆମର ପ୍ରଥମ ଇଷ୍ଟ କିଏ ଆମେ କହୁଛୁ କୃଷ୍ଣ ଆମର ଇଷ୍ଟ ନା ନା ଭଗବାନ କିଛି କହୁଛନ୍ତି ଆମ ଇଷ୍ଟ ହେଉଛି ବୈଷ୍ଣବ ସନ୍ଥ ସେଥିପାଇଁ ଆମେ ପ୍ରଥମ ଆଗେ ଆରମ୍ଭ ହେ କ'ଣ କହୁଛେ ଆଜି ପ୍ରଥମ ସକାଳୁ ଉଠୁଛେ ଆମେ ଇଷ୍ଟ କର୍ମ ଯେତେବେଳେ କରୁଛେ ଆଜି କାମ ପ୍ରାର୍ଥନା କରୁଛେ ଗୁରୁଙ୍କୁ ବଂଶା କର୍ପୁ କି ବୈଷ୍ଣବ ମନ୍ଦନ କରୁଛି ବୈଷ୍ଣବମାନେ କି ଭଗବାନ କହୁଛନ୍ତି ସନ୍ଥ ହେଉଛନ୍ତି ତସ୍ମାତ୍ ଭକ୍ତି ବର୍ମଚାରୀ ସନ୍ଥ ଏକ ଦେବତା ନ ତୁ ଇନ୍ଦ୍ରାଣୀ ଇନ୍ଦ୍ରାଣୀ ଦେବତା ଆମର ଦେବତା ନୁହନ୍ତି ସାଧୁମାନଙ୍କର ଦେବତା ସନ୍ଥ ଏକ ଅନ୍ଧବା ନ ତୁ ପିତୃ ପିତୃବ୍ୟ ମାତୃଦୟ ଆମର ବନ୍ଧୁ କିଏ ଆଜ୍ଞା ସାଧୁ ହେଉଛନ୍ତି ଆମର ବନ୍ଧୁ ବିଷ୍ଣୁମାନଙ୍କର ବନ୍ଧୁ ଆମର ବାପା ଆମର ମା ଆମର ମାମୁ ଏମାନେ ବନ୍ଧୁ ନୁହନ୍ତି ଏମାନଙ୍କର ଏଇ ସିଦ୍ଧାନ୍ତ ଭଲ ଭାବରେ ବୁଝିବାକୁ ପଡ଼ୁଛି ଯିଏ ସନ୍ଥକୁ ବନ୍ଧୁ କହିଛି ସିଏ ଏ କଥା କହିବେ ଯିଏ କହିନି ସେ କଥା କହିପାରିବେ ତା ପାଇଁ ବର୍ଣ୍ଣାଶ୍ରମ ନିୟମ ନିୟମ ଲାଗୁ ସେତିକି କ'ଣ ନାହାନ୍ତି ସନ୍ଥ ଏକ ପ୍ରେମାସ୍ପଦ ନ ତୁ ଦେହ ଜୀବାତ୍ମା ଏ ସ୍ୱୟଂ ବି ମୋର ପ୍ରେମାସ୍ପଦ ନାହିଁ ସନ୍ଥ ସାଧୁ ଏଥିପାଇଁ ପ୍ରଲୋଭନ ହସିଲାରେ ମୋ ଉପରେ ବିଶ୍ୱାସ କରିଦେଲି ଏମାନେ ଏମାନେ ଭଗବାନଙ୍କ କୃପା ଜାଲରେ ପଡ଼ିଗଲେ ଏବ ଅହମିଷ୍ଟ ଦେବ ନ ତୁ ତାଙ୍କ ଦେବତା ପ୍ରତିମା ଅହମିତି ଭାବ ସାଧୁ ହେଉଛି ମୋ ଇଷ୍ଟ ଦେବ ବୈଷ୍ଣବମାନଙ୍କର ଇଷ୍ଟ କିଏ ସାଧାରଣ ସମାଜରେ ଆମେ କ'ଣ କହୁଛେ ଆମର ଇଷ୍ଟ ହେଉଛନ୍ତି କୃଷ୍ଣ ଭଗବାନଙ୍କର ଇଷ୍ଟ କିଏ ଏଇଟା କହୁଛନ୍ତି ସନ୍ଥ ଆତ୍ମା ନହମ ଏ ଗଛ ଏଇ ଚକ୍ରେ କହୁଛନ୍ତି ଏବ ଅହମ ଇଷ୍ଟ ଦେବ ସନ୍ଥ ଏବ ଅହମ ଇଷ୍ଟ ଦେବ ନ ତୁ ତାଙ୍କ ଦେବତା ପ୍ରତିମା ରୂପ ଅହମ ଇତି ଭାବ ମୋ ଇଷ୍ଟ ବି ହେଉଛନ୍ତି ସନ୍ଥ ବା ସାଧୁ ଇଷ୍ଟ ହେଉଛନ୍ତି ସନ୍ଥ ଯଦି କେହି ମୋତେ ସନ୍ଥକୁ ତ୍ୟାଗ କରିବ ମୋତେ ଇଷ୍ଟ ରୂପରେ ଭାବୁଛି ପ୍ରତିମା ରୂପରେ ଭାବୁଛି ସେ ଫଳ ପାଇବ ଆମେ ବି ରାମଜୀଙ୍କୁ ପୂଜା କରିବା ତୁ ସାଧୁଙ୍କୁ ପଚାରିବା ପ୍ରଭୁପାଦଙ୍କୁ ପଚାରିବା ମହାରାଜଙ୍କୁ ପଚାରିବା ଏଇ କ'ଣ ପୂଜା ନା ଲାଗି ଆଜ୍ଞା ସୁକ୍ଷ୍ମ ଭଗବାନ ମନୁଷ୍ୟମାନଙ୍କ ଆଗରେ କୁରୁକ୍ଷେତ୍ର ଭୂମିରେ କହୁଛନ୍ତି କଣ ସେ ଶ୍ଳୋକ କହିଲେ ନ ଆନ୍ନାୟ ତୀର୍ଥାନି ନ ଦେବ ଶିଳାମୟ ତେ ପୁନନ୍ତି ଗୁରୁ କାଳେ ଦର୍ଶନା ଏବ ସାଧବ ଗଙ୍ଗାକୁ ଚାହିଁକି ଯେମିତି ଭଗବାନ ପରିହାସ କରି କହୁଛନ୍ତି ଏ ଜଳ ଜଳ ନୁହେଁ ନ ଆନ୍ନାୟ ତୀର୍ଥାନି ଏ କୁରୁକ୍ଷେତ୍ର ତୀର୍ଥ ନୁହେଁ କିନ୍ତୁ ଗୀତା କ'ଣ କହିଲେ ଗୀତା ଧର୍ମ କ୍ଷେତ୍ରରେ କୁରୁକ୍ଷେତ୍ରରେ ଆଶା ଗ୍ରନ୍ଥ ଭଗବତ ଗୀତା କାଟିଦେଲେ ସେଠି କହିଲେ ନା ଇଏ କୁରୁକ୍ଷେତ୍ର କୁରୁକ୍ଷେତ୍ର ଆମେ ତୀର୍ଥ 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 ନୁହେଁ ଏ ଜଳ ଏ ଗଙ୍ଗା ଜଳ ଜଳ ନୁହେଁ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ସାଧନା କେମିତି ଭଗବାନ କାଟୁଛନ୍ତି ନା ତେ କୁହନ୍ତି ନ ଦେବା ମୁଁ ଶିଳାମୟ ଏ ଶିଳାମୟ ବିଗ୍ରହ ବହୁଦିନ ପରବର୍ତ୍ତୀ ପଦରେ କହିଲେ ଭଗବାନ କାଟିଲେ ତୀର୍ଥ ତୀର୍ଥ ଗଙ୍ଗା ଜଳ ଜଳ ଦେବତା ଦେବତା ବିଗ୍ରହ ଦେବତା କିନ୍ତୁ ତେ ପୁରନ୍ତି ଉରୁକାଳୀୟ ବହୁଦିନ ସେବା କରିବା ପାଇଁ ପବିତ୍ର କହିଲେ ଦର୍ଶନାଥ ଏ ସାଧ ସାଧଙ୍କୁ ଦେଖିଦେଲେ କହିଲେ ଆମ ଓଡ଼ିଆ ତା ମଧ୍ୟ କଣ ନା ବେଙ୍ଗଲୀ ତା ମଧ୍ୟ କଣ ଲେଖା ହେଲା ଗଙ୍ଗାର କଳସ ହେଲେ ପଚାରେ ପାଳନ ବଡ କାମ କରାଗଲା ଗଙ୍ଗାଙ୍କ ଠାରୁ ବୈଷ୍ଣବଙ୍କୁ ବଡ଼ କାମ ଦର୍ଶନ ପବିତ୍ର କରିଲେ ତୁମ
ଗଙ୍ଗାଙ୍ଗ ପ୍ରତି ମହତ୍ଵ ବୃଦ୍ଧି ନ ଆସିଲା ପର୍ଯ୍ୟନ୍ତ କଦାପି ଗଙ୍ଗାରେ ସ୍ନାନ କଲେ ଆମକୁ ଫଳ ମିଳିବନି।
କିନ୍ତୁ ବୈଷ୍ଣବଙ୍କୁ ଦର୍ଶନ କରିଦେଲେ ଶୁଦ୍ଧ ବୈଷ୍ଣବ ଆମେ ମହତ୍ଵ ବୃଦ୍ଧି କରିବା ନ କରେ କହୁଥିଲେ।
ଏହି ଶ୍ଳୋକକୁ ପୁଣି ଦ୍ୱାରସ୍କନ୍ଧରେ ମାର୍କଣ୍ଡେୟ ମୁନି ଶିବଜୀ କହୁଛନ୍ତି, ନ ଦେବା ଚିନ୍ତନ ଜିତେ ବିଗ୍ରହ ଆଗରେ ଚେତନ ନାହିଁ ଅଛି ଠାକୁରଙ୍କର। ଆମର ବିଗ୍ରହକୁ ସେବା କରାଯାଉଛି, କ'ଣ ଆମର ଦୋକାନ ମାନଙ୍କରେ ଠାକୁର ରଖାଯାଏନି ଆଜ୍ଞା? ତା ପୂଜା କର କି ପ୍ରାଣ ପ୍ରତିଷ୍ଠା ନ କରିକି ବିଗ୍ରହ ପୂଜା କର ସେ ଠାକୁର କି ଭଗବାନଙ୍କର ଶ୍ରୀବିଦ୍ୟାଙ୍କୁ ବୈଷ୍ଣବ ପ୍ରାଣ ପ୍ରତିଷ୍ଠା କରିବେ। ପ୍ରଭୁ ଚକ୍ଷୁ ଏଇଟା ଆପଣଙ୍କର, ଏଇଟା ଆପଣଙ୍କର ଦକ୍ଷ ଦେଶରେ ଆପଣ ରୁହନ୍ତୁ ପ୍ରାର୍ଥନା କରୁ। ବାନ୍ଧବ ବୈଷ୍ଣବ ହେଲେ ବାନ୍ଧବ, ତେଣୁ ପ୍ରଭାତ ମାନେ ଯଦି ହସିଲେ ଉପାନ ଉପାସ ବିଦ୍ୱାନ ମାନିଷ୍ଠା କୃପା ପ୍ରାସଙ୍ଗ ଆରେ ଠକିଗଲେ ତ ଏ ଅସୁରବାଦ ମାନେ, କାରଣ ବୈଷ୍ଣବ ମୋତେ ବଦ୍ଧ କରିଦେବେ କି ବୋଧ ଭଗବାନଙ୍କ କୃପା ଜାଗାରେ ପଡ଼ିବେ। କାରଣ ଆମ ଜୀବନରେ ଶେଷ ଅବସ୍ଥା ପର୍ଯ୍ୟନ୍ତ ଆମେ ଜାଣିବା ଦରକାର, ଆମର ଯଦି କେହି ବନ୍ଧୁ ଥାନ୍ତି କେବଳ ବୈଷ୍ଣବ ନା ତାହେଲେ ଗୁରୁବାର ଶୁଦ୍ଧ ବୈଷ୍ଣବ ଆମର ବନ୍ଧୁ ଆମକୁ କି ଅଲଗା କି ସାହାଯ୍ୟ କରିପାରିବେନି ଶେଷ ଅବସ୍ଥାରେ। ଭକ୍ତିନାଥ ଆମକୁ ଶେଷ ଅବସ୍ଥାରେ କହିଲେ ଯଦି ଆମକୁ କେହି ପ୍ରଭୁଙ୍କ ଶ୍ରୀ ରାମଙ୍କ ଚରଣକୁ ଦେବେ କୃଷ୍ଣଙ୍କ ଚରଣ ହେବେ ବୈଷ୍ଣବ ହେବେ ଭଗବାନ ଆମ ହାତ ଧରିକି ନେଇପାରିବେନି, ଆମେ ଯୋଗ୍ୟ ସମ୍ପନ୍ନ ବ୍ୟକ୍ତି ନୁହଁ। ଭକ୍ତିନାଥ ତାଙ୍କ ଭଜନ ଶେଷ ଅବସ୍ଥାରେ ଏଠା ଦେଖିଲେ ସାଧକର ଶେଷ ଅବସ୍ଥା ସବୁ ତ୍ୟାଗ କରି ଯେତେବେଳେ କାନ୍ଦି କାନ୍ଦିକି କରୁଥିବ ତଥାପି ସେ ଭଗବାନ ଦେଖିପାରିବେନି। ତାକୁ ଜଣେ ବୈଷ୍ଣବ ହାତ ଧରିକି ନେଇକି ଦେଖିଲେ କିଏ କୃଷ୍ଣ କିଏ ଭଗବାନ ଭାବ
କାକୁତି କରିଆ ଗୋର ଦାଧର ଶ୍ରୀ ରାଧା ମାଧବ
ଅଞ୍ଜଳି ଅଞ୍ଜଳି ଶିବ ପ୍ରଭୁ ପଦ ଜଳ ବୃକ୍ଷ ମୂଳରେ ବସିବି ଆଳସ ତ୍ୟାଗ କରିକି ସବୁ ତ୍ୟାଗ କରିକି ଗଙ୍ଗା ଜଳ ପିଇକି ମୁଁ ନଦୀ କୂଳରେ ବସିଥିବି କିନ୍ତୁ ତଥାପି ଭଗବାନଙ୍କ ଦର୍ଶନ ପାଉନଥିବି ମୋତେ କିଏ ଦେଖିବ ଗୌରବରାଙ୍କ ବୁଲୁଥିବି ମୋତେ ମିଳୁନଥିବି ମୁଁ କାନ୍ଦି କରୁଥିବି କିନ୍ତୁ ବୈଷ୍ଣବ ତ ଦେଖିଦେବି ବୈଷ୍ଣବ ଦେଖିବା ପରିବା ପରିବା ଚରଣ ହୃଦୟର ବନ୍ଧୁ ଯା ସଂସାର ଯେତେ ଜଣ ସେ ଦେହର ବନ୍ଧୁ ନା ଦେହର ବନ୍ଧୁ ନା ସେମାନେ ଆଉ ଦେହର ସୁଖ ଦୁଃଖ ପାଇଁ ସେମାନେ ସାହାଯ୍ୟ କରୁଛନ୍ତି ନା ହୃଦୟର ବନ୍ଧୁ ବୈଷ୍ଣବ ବୈଷ୍ଣବ ଦେଖିବା ଶରଣରେ ପଡ଼ିବ ହୃଦୟର ବନ୍ଧୁ ଜାଣି ବୈଷ୍ଣବ ଠାକୁର ପ୍ରଭୁର କୀର୍ତ୍ତନ ଦେଖାଇବେ ଦାସ ମାନେ ମୋତେ ଦାସ ବୋଲି ସ୍ୱୀକାର ମୁଁ ଯଦି ତାଙ୍କ ସହକର କହିଛି ମୋତେ ଦାସ ବୋଲି ସେ ସ୍ୱୀକାର ପକାଇବି ମୋ ହାତ ଧରିକି ନେଇକି ଗୋରାଙ୍ଗ ମହାପ୍ରଭୁଙ୍କର ଲୀଳାଟାକୁ ମୁଁ ଅଭିଧାନ ଦେଖିବି
ভগবানের দ্বারা একেবারে বড় কৃপা, ভগবান স্পেশাল একাদশ স্কন্ধে, হ্যাঁ একাদশ স্কন্ধে উদ্ভাবন করছেন। মুঁ যা নিজ করি সে বৈষ্ণব বন্ধু পাওনি, সে শ্লোকের অর্থটা কোন বিদর্শন অনুগ্রহণে হরে তদ্ধন শুনে তার অর্থ এটা, তার ধন সম্পত্তি সব থিলে ভগবান করবে কাহিঁকি বৈষ্ণব বন্ধু করুনি মতে পারবি, এই বৈষ্ণব বন্ধু করবি গুরু তো বন্ধ করবি, সংসার কেউ লোক আমাকে সাহায্য করবে। ভগবান সাথে শিষ্য করে কহিলেন সদথা উত্তর নির্বিন্ন ধনাই না মত করে কৃত মৈত্র মৈত্রস্য পরিষ্য মদনঙ্কা, যেতে চেষ্টা করিব মু তার বিতর উদ্যোগ তার ধন নেইগলা পরে যেতে চেষ্টা করিব আমার ধন উদ্ধার করিবি, তখন তার ধন সব নষ্ট করে কাহিঁ না সে বৈষ্ণবকে বন্ধ করবে মকর পাড়ে কিছু পাই, যেতে চেষ্টা করবো সেটা তার উদ্যোগ ভাঙিব, ধীরে ধীরে ভাঙি দেওয়া যায় কোনো না মত করে কৃত মৈত্রস্য, সেটা ধন চেষ্টা হোক তার সফল হবনি, বৈষ্ণব মানুষ জীব বন্ধ করে ধন সম্পত্তি পড়ালে সংসার আপনাকে পচাইবে কি জনা পচার হচ্ছে কি বৈষ্ণব, টঙ্কা পয়সা নথিলে পচাইবার সংসার হয়ে গেল বৈষ্ণব, ভগবান স্পেশাল রূপা থেকে বৈষ্ণব মানুষ বন্ধ করিয়া পাই এই উপায় করে, মুঁ তা আপনার স্বতন্ত্র রূপা তার ধন সম্পত্তি নেই সে কি বলে বৈষ্ণবকে বন্ধ করুন মত করে কোথা মৈত্রস্য করিষ্যে বলে কোথা, চৈতন্য মতমানুসারে ভগবান যদি কইলেন মো অনুগ্রহটা মো করে ধন নেই, আর তুমি যে ডাইরেক্ট অনুগ্রহ কর তার ভক্ত প্রতি কাহিনী তার ধন নেই ভক্ত সাঙ্গে বন্ধ করিয়া পাই কৌছ, চৈতন্য মতমানুসারে শ্রীনাথ চক্রবর্তী লেখিলে মদ অনুগ্রহ মত ভক্ত করিছে মো কৃপাটা কোন কি মো ভক্ত কৃপা করিব এটা আমি মো করিছে মদ অনুগ্রহ মো অনুগ্রহটা কে করিব ভগবান কাহার ডাইরেক্ট কৃপা করিবে ভক্তর কৃপা মদ অনুগ্রহ করিষ্য মদ অনুগ্রহ মদ ভক্ত কৃপা মদ অনুগ্রহ চৈতন্য মত অনুসারে সেপাই প্রহ্লাদ মহারাজ তখন হসিলে যাহা হইলে ভগবানের কৃপা দ্বারা পড়ে, কিন্তু বালক মাস হাতে প্রেরণা ধরিছন্তি খেলনা ধরিছন্তি যাউছন্তি খেলিয়া পাই ছাড়িদেলে, প্রহ্লাদঙ্କର কথা ସେମାନେ ଆଉ ଖେଳିବାକୁ ଗଲେନି ସମସ୍ତେ ବସୁଛନ୍ତି, ନାରଦ ମୁନି ବ୍ୟାଖ୍ୟା କରୁଛନ୍ତି କେତେ ସୁନ୍ଦର ଭାବରେ ପ୍ରହ୍ଲାଦଙ୍କୁ ଘେରିକି ବସୁଛନ୍ତି, ଦୁଇଟି ଶ୍ଲୋକରେ ଦୁଇଟି କଥା ପାଇଲା, ପ୍ରହ୍ଲାଦଙ୍କର ଗୋଟିଏ ଗୁଣ ଶ୍ରୋତାର ଗୋଟିଏ ଗୁଣ ବକ୍ତାର ଗୋଟିଏ ଗୁଣ, ଆଜି ତେ ତୁ ତୋର ଗୌରବା ସର୍ବେ ତେତ କ୍ରୀଡ଼ା ପରିଚ୍ଛଦା ବାଳକ ନେଇ ଖେଳନାକୁ ଛାଡ଼ିପାରନ୍ତିନି ସବୁ ଛାଡ଼ିଦେବେ କାହିଁକି ନା ଗୌରବା ପ୍ରହ୍ଲାଦଙ୍କ ଭିତରେ ଗୌରବ ଅଛି ଗୁରୁ ଶକ୍ତି ଅଛି ଗୁରୁଙ୍କର କରୁଣା ନାରଦମୁନିଙ୍କର କରୁଣା ଅଛି, କେହି ଆମର କଥାକୁ ମାନିବେନି ଆମର ଗୋଟେ କଣ ଶକ୍ତି ଅଛି ଆମେ ଯେତେବେଳେ ଆମ ମନକୁ ନିଜେ ମନେଇ ପାରୁନେ ଆମେ ଗୋଟିଏ କଥାଟା ଭୁଲ ବୋଲି ଜାଣିକି ଆମ ମନ କରୁଛି ଆମେ ତାକୁ ସ୍ୱୀକାର କରୁଛେ ଆମ କଥା ତ ଆଗରେ କେମିତି ମାନିବନି, ଗୌରବ କଥା କ୍ରୀଡ଼ା ପରିଚ୍ଛନ୍ନା ସବୁ ସବୁ ଜିନିଷକୁ ଫୋପାଡ଼ି ଦେଲେ ଖେଳନାକୁ କାହିଁକି ପ୍ରହ୍ଲାଦଙ୍କର ଗୌରବରେ ପ୍ରହ୍ଲାଦଙ୍କର କେବେ ଗୁରୁଶକ୍ତି ଥିଲା ପ୍ରହ୍ଲାଦଙ୍କର ଯୋଉ ଭଗବାନଙ୍କର କରୁଣା ଶକ୍ତି ନାରଦଙ୍କର ଯୋଉ କରୁଣା ଶକ୍ତି ଅଛି ତାଙ୍କର କଥା ଶକ୍ତି ଥିଲା ସେ ଗୌରବ ଶକ୍ତିରେ ବାଳକ ମାସ ଛାଡ଼ିଦେଲା ଖେଳନା ପାଇଁ, ଏ ଗୌରବ ଶକ୍ତି କିଭଳି ଆସିବ ପ୍ରଚାର ଯେତେବେଳେ କୁହାଯାଇଛି ପ୍ରଥମ ଆଚାର ପାଇଯାଇଛି ଆଚାର ଆଚାର ପରମ ଧର୍ମ ଆଚାର ପରମ ଉତ୍ତମ ସମସ୍ତେ ଆଚାର ଆଚାର ଧର୍ମ ଏ ଗୌରବ ଆଶ୍ରମ ସେ ପୁରୁଷ ନିକଟରେ ରହିବ ଦୁରାଚାର ପୁରୁଷ ନିକଟରେ ରହିବନି କଦାପି ରହିବନି, ଗୁରୁ କିଶୋର ଦାସ ମହାରାଜ କେଉଁଠି ରହୁଥିଲେ ପ୍ରଚାର କିଛି କରିଛନ୍ତି କିନ୍ତୁ ଶହ ଶହ ପ୍ରଚାରକଙ୍କର ମୂଳ ବିଜୁ ସେ ଉପାପନ ରୋପଣ କଲେ ଜଣେ ଶିଷ୍ୟ ତିଆରି କଲେ ଭକ୍ତି ସିଦ୍ଧାନ୍ତ ବିଶ୍ୱ ଠାକୁର ସେ ପ୍ରଚାର କରିଥିଲେ ଆଚାର ଧର୍ମ ଆଦି ରହିବ କେମିତି ଦୁରାଚାରୀ ପୁରୁଷ ନିକଟରେ ଧର୍ମ କଦାପି କରିପାରିବ ନା, ଗୌରବ ଶକ୍ତି କେମିତି ଆସିବ? ଏଠି କହିଲେ
ଆଚାର ରକ୍ଷଣ ଧର୍ମ,
ସନ୍ତୋଷ ଆଚାର ରକ୍ଷଣ, ସାଧୁ କିଏ, ସାଧୁ କିଏ, ଆଚାର ଲକ୍ଷଣ ଯାହା ଅଛି ସେ ହେଉଛି ସାଧୁ। ଆଉ ଧର୍ମ କୁ ଧର୍ମ, ଆଚାର ଲକ୍ଷଣ ଧର୍ମ, ଧର୍ମଶାସ୍ତ୍ର ଅଛନ୍ତି ଠିକ, ଶାସ୍ତ୍ର ଧାରଣ କରିଛନ୍ତି, ସାଧୁ ମାନ ପ୍ରିୟ ସେ ସବୁ ଆତ୍ମଶୀଳ ହୁଏ ଯାଇକି ଲୋକ ନିକଟରେ ଧର୍ମ ରହିବେ, ଆଶ୍ରୟ ରହିବେ, ତା ନିକଟରେ ଗୌରବ ରହିବନି। ଯେତେ ପ୍ରଚାର କରିବି, ଯେତେ ଯାହା କିଛି କଲେ ବି, କିନ୍ତୁ ଆମର ଆଚରଣ ନାହିଁ, ଏ ଗୌରବ ଶକ୍ତିଟା ନାହିଁ, ଭଗବତ କମାଟା ନାହିଁ, ଜୀବନ ପରିବର୍ତ୍ତନ ବହୁତ ବଡ଼ କଷ୍ଟ। କିନ୍ତୁ ଅସୁର ଅସୁର ସଂସ୍କାର ସଂସ୍କାର ଜାତ ହେଇଛନ୍ତି ନା, ହିରଣ୍ୟକଶିପୁର କୟାପୁର ସଂସ୍କାର ପ୍ରହ୍ଲାଦ ଆସିଗଲେ, ତାଙ୍କର ଗର୍ଭ ସଂସ୍କାର ଥିଲା। ଆଚ୍ଛା, ଏଇ ଅସୁର ବାଳକମାନଙ୍କର କଣ ଗର୍ଭ ସଂସ୍କାର ଥିଲା କି? ସେମାନେ ଯଦି ଭକ୍ତ ହେଇଯିବେ, ପ୍ରହ୍ଲାଦଙ୍କର ଗୌରବ କେମିତି ହେବ, ଏ ଗୌରବ ଶକ୍ତି କିଭଳି ରହିବ, ଏ ଗୌରବ ଶକ୍ତି କିଭଳି ପ୍ରାପ୍ତ ହେବ, ସେ ଆଚରଣଶୀଳ ପୁରୁଷ, ଧାର୍ମିକ ଧର୍ମ ଗୋଟିଏ ଧାର୍ମିକ ପୁରୁଷ, ଆମର ଓଡ଼ିଶା କୁହନ୍ତି ଏ ଧାର୍ମିକ ପୁରୁଷଟା କାହିଁକି ତା ଆଚରଣ। ସେଥିପାଇଁ ପ୍ରଚାର ହିରଣ୍ୟକଶିପୁ ଆଚରଣ ଆପଣ ଦେଖୁଛନ୍ତି ନା, ପ୍ରଚାର ଆଚାର କେତେ ବଡ ଡିଫରେନ୍ସ। ତାହେଲେ ପ୍ରବଚନ୍ଦ୍ର ଯଦି ଭଗବତ ଗୀତାରେ ଆତ୍ମା ଭାଗବତରେ ଗୀତାର ପ୍ରବଚନ ଭାଗବତର ପ୍ରବଚନ, ଭଗବାନ ଶ୍ରୀକୃଷ୍ଣଙ୍କର ଆହୁରି ଟପ୍ ପ୍ରବଚନ ଯେମିତି ହିରଣ୍ୟକଶିପୁ, ଆପଣ ଦେଖନ୍ତୁ ମାଙ୍କୁ ବୁଝେଇ ଦେଉଛନ୍ତି, ଭାଇର ଭଗବାନ ବୁଝେଇ ଦେଲେ ଏ ଶରୀର ହେଉଛି ଅନିତ୍ୟ, ଆତ୍ମା ହେଉଛି ନିତ୍ୟ, କିନ୍ତୁ କାର୍ଯ୍ୟ କଣ କଲେ ସାଙ୍ଗେ ସାଙ୍ଗେ କୋଡ଼ିଟା କାର୍ଯ୍ୟ କଲେ, ଇନ୍ଦ୍ର ବହୁ ସୁନ୍ଦର ପ୍ରବଚନ ଦିଅନ୍ତି ଆଚରଣ। ତେଣୁ ଦୁରାଚାରୀ ପୁରୁଷର ଉପଦେଶ ବୁମେରାଙ୍ଗ ବୁମେରାଙ୍ଗରେ ପଢ଼ୁଥିଲେ ନା, ସେ ତା ନିକଟକୁ ଫେରେ, ବୁମେରାଙ୍ଗ ମାନେ ପଢ଼ୁଥିଲେ ସେ ଅସ୍ତ୍ରଟା ଯିବ ପୁଣି ଫେରି ଆସିବ, ଯେମିତି ଇକୋ ଭଳି ଆଚରଣ ସେ ହବା କଥା, ସେଥିରେ ଗୌରବ ଶକ୍ତି ରହିବ, ସେଇଥିରେ ନିଜର ଉପକାର ହବ। ପ୍ରଭୁପାଦୀ ମାନେ ଆମକୁ ଯେଉଁ ପ୍ରଚାର କରିବା ପାଇଁ କହିଛନ୍ତି, ସକାଳେ କହୁଛି ପ୍ରଭୁପାଦ ପ୍ରଚାର କର କାହିଁକି ଏଇଥିପାଇଁ କହିଛନ୍ତି, ପ୍ରଚାରରେ ଆମେ ଆମର ଷ୍ଟାଣ୍ଡାର୍ଡକୁ ଜାଣିପାରିବା, ଆଉ ପ୍ରଚାର ଦ୍ୱାରା ଯେ ନିଜ ଜୀବନକୁ ଶୋଧନ କରିପାରିବା, କାରଣ ଆମେ ଅନ୍ୟ କହୁଛେ ନା ପରମାତ୍ମା ଆମ ହୃଦୟରେ ଅଛନ୍ତି, କିନ୍ତୁ ନିଶ୍ଚିତ ଆମକୁ ପ୍ରତି ଦେଉଛନ୍ତି, କେହି ଜଣେ ପ୍ରଚାର କରିପାରିବେନି ସେ ତା ଦୋଷକୁ ଜାଣେ ନା ବୋଲି, ଆଉ ଯିଏ ହରି କଥା କହିକି ନିଜ ଦୋଷକୁ ଜାଣିପାରୁନି ତାକୁ ସଂସାର କିଏ ଶୋଧନ କରିପାରିବ, କିଏ ଶୋଧନ କରିପାରିବନି, କାରଣ ହରି କଥା କହୁଥିବା ଲୋକ ବସୁଛି କାହା ଆସନରେ, ବ୍ୟାସଙ୍କ ଆସନରେ ବସୁଛି, ସେ ପରମ୍ପରାର ପ୍ରତିନିଧି, ତାକୁ କେହି ଖାଇବେନି କ୍ଷମା କରିବେନି, ସେଥିପାଇଁ ସେ ଯେଉଁ ଆସନରେ ବସିଛି ସେ ଦୁରାଚାରୀ ଦୋଷ ହେଇଥିବ ତା ସ୍ଥିତିକୁ ସେ ନିଜେ ସ୍ୱୀକାର ନ କରୁଥିବ, ତାକୁ କେବେ ହେଲେ କରୁ କ୍ଷମା କରିବେନି, ଆଚାର୍ଯ୍ୟ ମାନେ କ୍ଷମା କରିବେ, ଗୌରବ ସେବେ ସନାତନ ଗୋସ୍ୱାମୀ ଯେତେ ପ୍ରଶଂସା କଲେ କି ହରିଦାସ ଠାକୁର, ହରିଦାସ ସନାତନ କିଏ ହରିଦାସ, ଆରେ ମୁଁ ଭଜନାନନ୍ଦୀ ଲୋକ, ତୁମ ଭଳି ଲୋକ ସଂସାରରେ କେହି ନାହାନ୍ତି, କହିଲେ ମହାପ୍ରଭୁ ସେଇ ଦୁଇଟି ଶ୍ଳୋକରେ ଦୁଇଟି ପୟାରେ ସିଧା କହିଦେଲେ ଗୌରବ ଶକ୍ତି କ'ଣ, ଆଚାର
ଆଚାର।
କି ଭଜନାନନ୍ଦ ହେଇଛନ୍ତି, ଭଜନ କରୁଛନ୍ତି, ଆମ ଆଚରଣ ସେମାନଙ୍କୁ ପ୍ରଚାର କରୁନାହାନ୍ତି, ତାଙ୍କର କ୍ଷତି କ'ଣ? ତାଙ୍କର କିନ୍ତୁ ଅପରାଧ ଲାଗିଲେ, କ'ଣ ଅପରାଧ ଲାଗିଲେ? ଜୀବ ହିଂସା, ସେ ଆଚରଣ ସେ ତାକୁ ଭଗବାନ କରୁଣା ଶକ୍ତିଟା ଦେଇଛନ୍ତି ବା ଧର୍ମ ତାଙ୍କୁ ଆଶ୍ରୟ କରିଛି, କିନ୍ତୁ ସେ ପ୍ରଚାର କରୁନାହାନ୍ତି, ଅଲଗା ଜୀବର ଉପକାର କରୁନାହାନ୍ତି, ସେଥିପାଇଁ ତାଙ୍କ ଭିତରେ ଗୋଟେ ଅପରାଧ ଲାଗିଗଲା, ଜୀବଦୟା, ଜୀବଦୟା ନାହିଁ, ଜୀବ ହିଂସ ନାହିଁ। ଯୁଗ ଗୋସ୍ୱାମୀ ସୁନ୍ଦର ମାନଙ୍କରେ ସୁନ୍ଦର ଭାବରେ ରକ୍ଷା କରୁ, ଆଉ ଭଗବାନ ଯୋଉ ଶକ୍ତିଟା ଦେଇଛନ୍ତି ସେ ଶକ୍ତି ରହିବନି, ସଦାଚାରୀ ପୁରୁଷକୁ ଯୋଉ ଶକ୍ତିଟା ଦେଇଛନ୍ତି ସେ ଭଜନ କରିବା ପାଇଁ ଇଚ୍ଛା ତାର ସଦାଚାର ଅଛି, କିନ୍ତୁ ଜୀବଦୟାଟା କରୁନି, ତା ନିକଟ ସେ ଶକ୍ତିରେ ଭଗବାନ ନେଇଯିବେ। କାହିଁକି ଭଗବାନ ଆମକୁ ଭଗବାନ ପ୍ରଭୁ କାହିଁକି ଶକ୍ତି ଦେଇଥିଲୁ? ଆଜି ଆମେ କିଲୋମିଟର ବି ବସିଥାନ୍ତେ କି କିଏ ହୋଟେଲରେ ବସିଥାନ୍ତା, ଆମେ କିଏ କେଉଁଠି ବସିଥାନ୍ତା? ସଦାଚାରୀ ପୁରୁଷକୁ ଧର୍ମ ଆଶ୍ରୟ କରି ତାଙ୍କ ଦ୍ୱାରା ଯୋଗ କର ଭଗବାନ କରିବେ, ତେଣୁ ସଦାଚାର ପୁରୁଷକୁ ଆଚରଣଶୀଳ ପୁରୁଷକୁ ଯେଉଁ ଜିନିଷଟା ଦେଇଛନ୍ତି ସେ ପ୍ରଚାର ନକଲା, ତା ପ୍ରତି ଜୀବ ହିଂସାର ଅପରାଧ ଲାଗିଲା। ଜୀବନ ହିଂସାର କ'ଣ ସେ ଅଧିକ ଉପକାର କରୁ, ଭଗବାନ ଖୁସି ହେଲେ, ଭକ୍ତି ଦେଇ ପ୍ରସନ୍ନ ହେଲେ, ଆଉ ଆଚାର ପ୍ରଚାର କରିଲେ କେହ ନା କରିବା କଥା, କିନ୍ତୁ ପ୍ରଚାର କରୁଛି ତୁ ନିଜର ଆଚରଣ କରୁ, ତା ଦେହରେ କ'ଣ ମନେଅଛି ଯୋଉ ପ୍ରଚାର ତିନୋଟି ଯୋଉ କଣ୍ଠକ ଅଛି, କାମିନୀ କାଞ୍ଚନ ପ୍ରତିଷ୍ଠା, ଏଥିରେ ସେ ଚାଲିଯିବ, ଭଗବତ ଭକ୍ତିଟା ବି ଭୁଲିଯିବ, ଯୋଉ ଯୋଉ ମୂଳ ଧର୍ମଟାକୁ ଆଶ୍ରୟ କରି, ତେଣୁ ସେ କ'ଣ ହବ ନା ଧୀରେ ଧୀରେ ଦୂରା ଚାଲିବ। କିନ୍ତୁ ହେ ହରିଦାସ, ଆଚାର ପ୍ରଚାର ନାମେ କରହ ଦୁଇ କାର୍ଯ୍ୟ, ତୁମେ ଯୋଉ କାମ କରୁଛ ଏ କାହାର କାର୍ଯ୍ୟ? ଏ ଭଗବାନଙ୍କର କାର୍ଯ୍ୟ, ପ୍ରଚାର ନା ଆମର କାର୍ଯ୍ୟ ନୁହେଁ, ପ୍ରଚାର କୃଷ୍ଣଙ୍କର, ଆ କୃଷ୍ଣ ଶକ୍ତି ବି ନାହିଁ ପାରିବ, କଳିଯୁଗ ଧର୍ମ ହେ ନାମ ସଂକୀର୍ତ୍ତନ, କୃଷ୍ଣ ଶକ୍ତି ବିନା ନୁହେଁ ତାର ପର, ପ୍ରଭୁପାଦ ଏକାକି ଏ ସଂସ୍ଥାକୁ ତିଆରି କରିଥିଲେ, ଏକାକି ନିୟମ ଯାହାକୁ ୱାନ୍ ହେଲେ ଗୋଟିଏ ବ୍ରେନ୍ରେ ସିଙ୍ଗିଲ ସିଙ୍ଗିଲ ପର୍ସନ୍ ଗୋଟିଏ ମସ୍ତକ ଜଣେ ୱାନ୍ ହ୍ୟାଣ୍ଡେଡ୍ ୱାନ୍ ହେଡ୍ରେ ଏକ ହସ୍ତରେ ଏକ ମୁଣ୍ଡରେ ଆଜି ଲକ୍ଷ୍ମୀ ମୁଣ୍ଡ ଲାଗିଛି ଈଶ୍ୱର ପଛରେ। ଦେଖ ପ୍ରଭୁପାଦ ନିୟମ ଆମେ ପାଳନ କରିପାରିବା, ପ୍ରଭୁପାଦ ଯାହା କହିଛନ୍ତି ସେଥିପାଇଁ ଆମେ ପାଳନ କରିପାରୁଛେ, ଲକ୍ଷେ ମୁଣ୍ଡ ଲକ୍ଷେ ମୁଣ୍ଡ ବି ବେଶୀ ମୁଣ୍ଡ ହବ, କାହିଁକି ନା ଜଣେ ସଦାଚାରୀ ପୁରୁଷ ସେ ରଚନା କରି ଦେଇଛନ୍ତି, ସେ ସ୍ଥିତିରେ ଥିବେ, ସେ ଧର୍ମରେ ଆମେ ପାଳନ କରିବା ସହଜ ନାହିଁ, ବଡ଼ ସଦାଚାରୀ ପୁରୁଷ ନା ଏକାକି ଆଉ ଏକାକି କଥା ଏକ ହସ୍ତରେ ଲକ୍ଷ ଲକ୍ଷ ଭକ୍ତାନ ଅଛେ, ସେ ପ୍ରଭୁପାଦ ଥିଲା ବେଳେ ଦେଖନ୍ତୁ କେତେ କେତେ ବଡ଼ ଷ୍ଟାଣ୍ଡାର୍ଡ ସିଏ ୟୁଜ୍ କରିଦେଇଛନ୍ତି, କେମିତି ଆଚାର ପ୍ରଚାର ନାମେ ଦୁଇ କାର୍ଯ୍ୟ, ଭଗବାନଙ୍କର କାର୍ଯ୍ୟ, ଭଗବାନ କୃଷ୍ଣ ଶକ୍ତି ପ୍ରଭୁ ଦେଇଛନ୍ତି ତାଙ୍କ ନାମ, କୃଷ୍ଣ ଶକ୍ତି ବିନା ନାହିଁ ତା ପ୍ରଭୁ, ପ୍ରଭୁପାଦ ଯାହା କହିଛନ୍ତି ସେଠି ଯଦି ଆମେ କହିବା ଇସ୍କନ୍ଦର ପ୍ରୋଗ୍ରେସ୍ କ'ଣ, ଇସ୍କନ୍ଦର ପ୍ରୋଗ୍ରେସ୍ ହେଲେ ପ୍ରଭୁପାଦ, ଯେଉଁ ପ୍ରଭୁପାଦ ଯେଉଁ ଷ୍ଟାଣ୍ଡାର୍ଡ ଯେଉଁ ମନ୍ଦିର ଯାହା କରିଛନ୍ତି ତାକୁ ଅଧିକ ବିଦେଶରେ କିଛି ଏଇ ପର୍ଯ୍ୟନ୍ତ କରିପାରୁନାହାନ୍ତି, କି କରିପାରିବେ? କୃଷ୍ଣ ଶକ୍ତି ବିନା ନାହିଁ ତା ପ୍ରଭୁ, ଆମର ବୋଧ ଯିବ ଆମେ ତିନି ଗୁଣରେ ଅଛେ, ଆଉ ଗୋଟେ ଯିବ ବି ତିନି ଗୁଣରେ ଅଛେ, ତା ଅର୍ଥ ଆମେ ପରିବର୍ତ୍ତନ କରିପାରିବା, ଆମେ ଭଗବାନଙ୍କ କରୁଣା ଶକ୍ତି ନ ପାଇବେ, ଗୌରବ ଶକ୍ତି ନ ପାଇବେ, ହବ କହିଲେ ହରିଦାସ ଆଚାର ପ୍ରଚାର ନାମେ କରହ ତୁଇ କାର୍ଯ୍ୟ, ତୁମି ସର୍ବ ଗୁରୁ ତୁମି ଜଗତ ଆର୍ଯ୍ୟ, ତୁମେ ହଉଛ ଆର୍ଯ୍ୟ ତୁମେ ହଉଛ ଗୁରୁ, ଏଇ ଗୌରବ ଶକ୍ତି ଭଗବାନଙ୍କ କରୁଣାର ଆଚରଣଶୀଳ ବ୍ୟକ୍ତି ନିକଟକୁ ଆସେ, ପ୍ରହ୍ଲାଦଙ୍କ ଆଚରଣ ସମ୍ମୁଖରେ ବ୍ରାହ୍ମଣ୍ୟ ଜୀବ ସମ୍ପର୍କ ସତ୍ୟ ସନ୍ଧ ଜୀବନରେ ବଡ଼ ସଦାଚାରୀ କେତେବେଳେ କୌଣସି ହିସାବରେ କଦାପି କାହାକୁ ତାଙ୍କ ଆଚରଣରେ କ୍ଷିପ୍ତ କରୁନା, କଦାପି କ୍ଷିପ୍ତ କର, ବାରମ୍ବାର ବାରମ୍ବାର ଶିଳା ଶିଳ ସମ୍ପର୍ଣ୍ଣ ସବୁବେଳେ କହୁଛନ୍ତି, ଆଉ ଏ ଅଦ୍ଭୁତ ଶବ୍ଦକୁ ସବୁବେଳେ ଯୁଧିଷ୍ଠିର ମହାରାଜଙ୍କ ଆଗରେ ଦେଖିବେ, ନାରଦଙ୍କୁ ଲଗେଇବେ, ଅସୁର ବୋଲି କହୁଛନ୍ତି ସବୁବେଳେ ପ୍ରହ୍ଲାଦ, ସବୁବେଳେ ଅସୁର ଅସୁର ଅସୁର, କିନ୍ତୁ କେବଳ ଅସୁର କହୁନାହାନ୍ତି ମହାଭାଗବତ ଅସୁର, ଅସୁର ସଂସାର ଅଛନ୍ତି କିନ୍ତୁ କେହି ଅସୁର ମହାଭାଗବତ ଦେଇନାହାନ୍ତି, କିନ୍ତୁ ଦେଖ ମୋ ଶିଷ୍ୟ ପ୍ରହ୍ଲାଦ ଅସୁର କୂଳରେ ଜନ୍ମ ହେଇଛି ମହାଭାଗବତ, ଆଜି ସେ ମହାଭାଗ ଅଛି କେବଳ ଅସୁର ହେଇପାରିବେ, ଦେଖୁଛନ୍ତି ନା ଯିଏ ମହାଭାଗ ଅଛି ଅସୁର କେମିତି ହବ,
କିନ୍ତୁ କହିବାରେ କହୁଛି ଅଶୁଭ ଭାଗବତ ନା ଅଶୁଭ ମହାଭାଗବତ ଏ ବଡ ଅଦ୍ଭୁତ ଲାଗେ ଭାଗବତ ପଢିଲା ବେଳେ ଆରେ ଯାହା ମହାଭାଗବତ କହୁଛ ତାକୁ ଅଶୁଭ ବୋଲି କେମିତି କହୁଛ ଯେହେତୁ ସେ ଗୌରବ ଶକ୍ତି ତାଙ୍କ ନିକଟରେ ଅଛି ସେ ବାପା ମାନଙ୍କୁ କହିଦେଲେ ବସ ଭଗବାନ କଥା ଶୁଣିବା କେତେ କ୍ରୀଡା ପରିଚ୍ଛଦ ଯାହା ଖେଳଣା ଖେଳୁଥିଲେ ପିଲାମାନେ ସବୁ ପକାଡ଼ ବାଳକମାନେ କାମ କାହିଁ କଲେ ଶ୍ରୋତାର ମନ ଦେଉଛନ୍ତି ବାଳ ଅଭୂଷିତ ଧିଆ ଦ୍ୱନ୍ଦ୍ୱରାମ ଏ ବାଳକମାନଙ୍କର ଅଦୂଷିତ ଧିଆ ବୁଦ୍ଧି ଦୂଷିତ ହେଇଗଲା ବାଳକ ଜୀବନ ବହୁତ ସୁନ୍ଦର ଜୀବନ ସବୁବେଳେ ଶିଶୁ ଭଳି ରହିବାକୁ ପଡିବ ଶିଶୁ ଭଳି ସରଳତା ଜୀବନ ତାଙ୍କର ଶିଶୁ ଭଳି ସରଳ ହେବାକୁ ପଡିବ ଏ ଶ୍ରୋତାର ଲକ୍ଷଣ ବକ୍ତାର ଗୌରବ ଶକ୍ତି ଥିବ ଶ୍ରୋତାର ବୁଦ୍ଧି ଦୂଷିତ ହେଇନଥିବ ଏଇଟା ଏଇଟା ହଉଛି ବେଷ୍ଟ କମ୍ବିନେସନ ପ୍ରବଚନ ପାଇଁ ଆପଣ ଯଦି ବହୁତ କିଛି ଜାଣିଥିବେ ସିଏ ଶ୍ରୋତା ଯଦି ଦୂଷିତ ବୁଦ୍ଧି ସମ୍ପନ୍ନ ତା ମୁଣ୍ଡରେ କିଛି ଦୁଃଖିବେନି କିଛି ଦୁଃଖିବେନି ସେଥିପାଇଁ ମନୁମାର ଯଦି ଆଚାର୍ଯ୍ୟମାନେ ବହୁତ ନିୟମ ଦେଇଛନ୍ତି ବକ୍ତା ମାନେ ସୁଲକ୍ଷଣ ହେବା ଦରକାର ବିଚକ୍ଷଣ ହେବା ଦରକାର ଇଏ କେଉଁ ଷ୍ଟାଣ୍ଡାର୍ଡର ଲୋକ ତାଙ୍କୁ ସେ ଉପଦେଶ ଦେବା ଦରକାର ମାନେ ସେ କିଛି ଗ୍ରହଣ କରିବେନି ଭଗବତ ଅପରାଧ ଅଧିକା କରିବ ଆପଣ ତା ଆଗରେ ଭଗବାନଙ୍କ ଲୀଳା ବହୁତ କିଛି କହିବେ ତାର ତ ବିଶ୍ୱାସ ନାହିଁ ଭଗବାନଙ୍କ ନିକଟରୁ ତାର କର୍ମ ଉପରେ ବିଶ୍ୱାସ ତେଣୁ ଭଗବାନଙ୍କର ଲୀଳା ଉପରେ ସେ କ'ଣ କଲା ସନ୍ଦେହ ସୃଷ୍ଟି କଲା ତାକୁ କଦର୍ଶ କଲା କାମ ଦୃଷ୍ଟିରୁ ଅପରାଧ ଲାଗିଲା ଆପଣଙ୍କ ଭଗବତ ଅପରାଧ ଆପଣଙ୍କ ଉପରେ ଲାଗିଲା ବକ୍ତା ସ୍ଥିତିର ବଡ ଖତରନାକ ସ୍ଥିତି ଶ୍ରୋତା ସ୍ଥିତି କାରଣ ଯେତେ ଅପରାଧ ଗୁଡ଼ିକ ସବୁ ସିଏ ନବ କେଉଁ ଅପରାଧ ନବ ନା ଯେଉଁଠି ସିଦ୍ଧାନ୍ତ ଖଣ୍ଡନ କଲା ସେଠି ଶାସ୍ତ୍ର ଅପରାଧ ଲାଗିଲା ତା ଉପରେ ଯେଉଁଠି ପରମ୍ପରାର ନୀତିକୁ ଘଟିଲା ଗୋଟେ ସ୍ୱତନ୍ତ୍ର ମତ ଦେଇଦେଲା ସେଠି ପରମ୍ପରାର ଆଚାର୍ଯ୍ୟମାନଙ୍କର ଅପରାଧ ତା ଉପରେ ଲାଗିଲା ଶାସ୍ତ୍ର ଅପରାଧ ଲାଗିବ ପରମ୍ପରାର ଆଚାର୍ଯ୍ୟମାନଙ୍କର ଅପରାଧ ଲାଗିବ ଏଣେ ଯୋଉ ଉପଦେଶ ଲାଗିଥିଲା ଲୋକମାନଙ୍କୁ ସେଥିରେ ସେ ଲୋକମାନେ ନ ବୁଝିପାରିବେ ତାପରେ ଭଗବତ ଅପରାଧ ଲାଗିବ ସେଥିପାଇଁ ବକ୍ତା ଏଠି ବସିବା କରୁ ସମର୍ପିତ ହେବାକୁ ପଡିବ ଏମାନେ ପରମାତ୍ମା ପରମାତ୍ମାକୁ ଜାଣିଥିଲେ ଆଉ କିଏ ଜାଣିବେ କି ପରମାତ୍ମା ପରମାତ୍ମାକୁ ଜାଣିପାରିବେ ଜୀବ ଗୋଟେ ଜୀବ କେମିତି ଜାଣିବ ତେଣୁ ଏ ଜୀବମାନେ କେଉଁ ସ୍ଥିତିରେ ଅଛନ୍ତି ତାକୁ କେଉଁ କଥା ଆବଶ୍ୟକ କିଏ ଜାଣିବ ପରମାତ୍ମା ଜାଣ ତେଣୁ ପରମାତ୍ମା ଯାଇ ଯେବେ ସମାଗତ ହେଲେ ସିଏ ଯେତେବେଳେ କଥାଟା କହିବେ ସେତେବେଳେ ସିଏ କନଭିନ୍ସ ନ ହେବେ ବାଳା ଅଧିଶୁତ ଦିଆ ଏ ବାଳକମାନଙ୍କର ବୁଦ୍ଧି ଯେଉଁ ଅସୁର ବାଳକମାନେ ଫୋପାଡ଼ିଦେଲେ ମାନେ କାହିଁକି ଫୋପାଡ଼ିଦେଲେ ଏଠି ଜଣେ ଆଚାର୍ଯ୍ୟ ସୁନ୍ଦର ଲେଖୁଛନ୍ତି ତେ ବାଳାସ୍ତୁ ତତେ ବଚନ ଗୌରବା ତେତେ କ୍ରୀଡ଼ା ପରିଚ୍ଛଦ ତତ୍ର ହେତୁ କାହିଁକି ସେ ବାଳକମାନେ ଫୋପାଡ଼ିଦେଲେ ନା ଦ୍ୱନ୍ଦ୍ୱରାମ ତାଙ୍କର ରାଗ ଦ୍ୱେଷ ଏସବୁ କିଛି କରିଥିଲା ବାଳକ ରାଗ ଦ୍ୱେଷ କ'ଣ ସେଇ ସମୟରେ ରାଗିଥିବ ସେଇ ମାଆକୁ ଗୋଇଠା ମାରିକି କାମୁଡ଼ିକି ଦାନ୍ତ ମାନେ ଛିଡ଼େଇ ଦେଇଥିବ ଦାନ୍ତରେ ଛିଡ଼େଇ ଦେଇଥିବ ସେଇ ମା ତାକୁ ଡାକିକି ପୁଣି ଚକୋଲେଟ୍ ଦେଲେ ଏବଂ ଟ୍ରେନ୍ରେ ଆସୁ ସେଇ ଟ୍ରେନ୍ରେ ନାରିଆପୁର ବଡ଼ ଟ୍ରେନ୍ରେ କାଳେଶ୍ୱର ଆସିଥିବ ସେ ଛୁଆ ଚକଲେଟ୍ଲା ମା ତାକୁ ମାରିଲା ବାପା ତାକୁ ମାରିଲା ବାପା ମାରି ସାରିଲା ପରେ ପୁଣି ବାପାକୁ ଭଲ ଲାଗିଲା କାନ୍ଦିଲ ଆମ ଆଗରେ ପୁଣି ବାପା ତାକୁ ଗେଲା ଗଲା ସେ ବାପା ଗାଳକୁ ଭୋଜି ସେ ବାପା ଗାଳକୁ ଦେଖିଛି ହେଲେ ଦୁଷ୍ଟ ହଉଛି ଆଗେ ବାପା ଗାଳିଥିଲା ବର୍ତ୍ତମାନ ଦେଖିଲା ବାପା ମୋତେ ସ୍ନେହ କରୁଛି ସମସ୍ତେ ଗାଁରେ ବାପା ଗାଳକୁ ଠାକୁର ମାନେ ବାପା ବହୁତ ଚାହୁଁଛି ବାପା ଆଉ ଥରେ ଲାଗି ଦେଖୁଥିଲା ଦେଖ ଛୁଆମାନଙ୍କର ସ୍ୱଭାବ କ'ଣ ଯାହାକୁ ବାପା ମାରିଥିଲା ସେ ସମସ୍ତେ ଗାଁରେ ବାପା ଠାକୁର ତାଙ୍କର ଆଗରେ ବେଶ କିଛି ନାହିଁ ପୁଣି ବାପା କୁଆଡ଼େ ବସିଲା ପୁଣି ଆଉ ଗଲା ଯେମିତି ଖେଳ ସେମିତି ଇଏ ହଉଛି ଯିବାକୁ ହେଲେ ଗୋଟିଏ ସମ୍ପତି ଆବଶ୍ୟକ କାରଣ ଭଗବାନ ତ ସବଳ ଭାବେ ଦେବତା କେହି ନାହାନ୍ତି କହୁନାହାନ୍ତି ଆଜ୍ଞା ତିନି ଦେବତା କଥା ଦହି ମାଖାର
দেখি তখন বসুন কেন নাচিল সমস্ত সংসার সমস্ত কেবল দহি দুধর লোভ দেখি বসুন ভগবান গোপী মানে রচন আমি সরল কদাপি যাইপাইব সাধন না আর সেইপাই প্রহ্লাদ মারা আগে আরম্ভ কলে কুমার আরম্ভ করে আমি জীবনের যেত ভালো গুণ আমি রোজগার করছি চিন্তা করতে বাড়া করে যেত ভালো গুণ আমার জীবনে আছে এই ভক্ত হিসাবে তো প্রথম প্রবেশ করেছে সেটি বেড়ে ভালো গুণ আছে চিন্তা করুন তারপরে কিছুদিন গলা আউ সে ভালো গুণ আনবে যেতবে কথা কাটছিল আমি ভালো গুণ সরলে বহু বড় সম্পত্তি আজ মহারাজ পূজ্যপাত সেবার মহারাজ এই সংসারে পূজ্য কেবল গোটিয়ে সম্পত্তি পায় এই গোটিয়ে সম্পত্তি পাবে সমগ্র বৈষ্ণব সমাজ সংসারে তার বহু বড় মূল্যবান জিনিস কেহি দুইটা গভীর জিনিস না সংসারের বড় বিদ্বান বড় বিদ্বান পড়ান কি সাইন্টিস্ট মানে না আসলে মোট সুখের পশন সকল জটিল হবে সেখান জটিল বিদ্যার আসলে পড়ুচি না খেলে 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 বুদ্ধি বিদ্যার জটিল বিদ্যা না তার বুদ্ধি অতি তাকে জটিল তেমন সে পাঠক পড়ি যাহাঙ্কর বুদ্ধি জটিল হয়ে সরল অছি ইমিডিয়েটলি সে আসেপ্ট করছেন ভক্তি বিদ্যা সে সংসার পূজ্য না এই সম্পত্তি কেউ সাধন সরলা পাই কোন সাধন না সরল কথা সঙ্গে বিদ্যা আমি সাধন এটা সঙ্গে যেমনি আমি শ্মশানকে যাচ্ছি পোড়া যাচ্ছি এটা সব পোড়া যাচ্ছে সেটি কাঁদিবা কাকে শিখা যাচ্ছে গুরুদেব আপনার উদাহরণ দিয়ে তুমি সরল কেমতি হব না সঙ্গে শ্মশান উপরে দেখবে সমস্ত গোটে শব পোড়া যাবে সমস্ত কাঁদ সেটি কাঁদিবা কাকে শিখা যায় সমস্ত আখির মজা লাগছিল কাহি সঙ্গর পরিবেশটা সে সরল মহান সম্পত্তি এই সরলতা সম্পত্তি বারো মানুষের বুদ্ধি নষ্ট হয়নি প্রভাব করে গোটে বেস্ট চান্স এই সঙ্গে মধ্যে শিক্ষা দেবে এটি রামজীর কথা প্রভাজ ভারত আমি ইংলিশে বহু সুন্দর ভাবে কথা বলে দিন চিলড্রেন্স বিংয়ে বিং অফ অ্যাটেন্ড এজ দি চিলড্রেন বিং অফ অ্যাটেন্ড দি এজ ইউ আর নট কোয়ালিফাইড বাই দি ম্যাটারিস্টিক লাইফ আজ দে আর থাকে এই শিশু সরল সরল শিশুমানঙ্কর বুদ্ধি তাঙ্কর বাপমাঙ্কর বলে ভৌতিক বস্তু দ্বারা দূষিত হয়েছিল প্রহ্লাদ দেবে না বর্তমান তাঙ্কু ঠিক বলে শিক্ষা দেবে আমার প্রার্থনা পড়া যাচ্ছিলা আইন দয়ান বিশ্ব বিহারীরে দুটি পদ আছে কুট কপট স্বভাব যাহার তাকে দূরম করা প্রভু যাহা কুট কপট স্বভাব তাকে দূর জুয়া হয়েছে এ পদ পিলা খল হ্যাঁ হতে নিয় নাই সুখে অবা সংকটে যে ফল যে অলসুয়া তা পাখ মতো সুখ সময় কিংবা সংকট সময় নিয়ন তাকে জুহার হচ্ছে গুরু কিন্তু না তার সঙ্গে বড় বুদ্ধি সে ভগবান সরল আর ভগবান পাইলে সরল কথা রাখা
প্রভুপাদ মহারাজ
সরল সংখ্যা বুদ্ধি হতি সাধু গুরুঙ্কর বাক্যরে পূর্ণ বিশ্বাস আর সিধা সিধা বিপ্রবাদ করে স্ট্রেট ফরওয়ার্ড বিহেভিয়ার আকর্ডিং টু শাস্ত্রিক ইনজাংশন শাস্ত্রীয় নিয়ম হিসাবে সিধা সরল মু কেতে থর ছোট পিলা পচার যে পিলা নাক কেউটা রামজী সরল কথা কুয়াছেন রামজী যেত যাই ফুল আনিয়া গুরু পূজা করবে কেউটি বিদেহীপুর জনকপুর বগিচা ভিতরে বসছেন শীত বিষয় ধরিক আসছেন মা সখী মা রামজী দেখিদেলে সীতা মা বলুন ଲକ୍ଷ୍ମଣ ପାଖରେ ଅଛନ୍ତି, ଲକ୍ଷ୍ମଣ କହୁଛନ୍ତି, ଲକ୍ଷ୍ମଣ ମୋର ମନ କାହିଁକି ଏଇ କନ୍ୟାକୁମାରୀ ଚାଲିଯାଉଛି, କିଏ କହିପାରିବ? ନିଜ ଭାଇ କି କହିବ? ଲକ୍ଷ୍ମଣ ଭଳିଆ ଭାଇ ଯିଏ ସବୁବେଳେ ଦେବ ବୁଦ୍ଧି କରନ୍ତି, ଭଗବାନ କେତେ ସରଳ ଲୋକ ଜାଣେ, ସେଟା କହୁଛନ୍ତି
ସହଜ ପୁନିତ ମୋର ମନ ଶୋଭା ସବୁ କାରଣ ଜାନ ବିଧାତା ହର କହି ଶୁଭଦଙ୍ଗ ସୁନୁ ଘାତା।
ହେ ଭାଇ ଶୁଣ, ମୋ ଅଙ୍ଗ ବର୍ତ୍ତମାନ ଫର୍କୁଛି, ଆମର ଓଡ଼ିଆରେ କୁହନ୍ତି ଅଙ୍ଗ ଫର୍କିବନି, ଡାଣ ଅଙ୍ଗ ଫର୍କିଲେ କଣ ହୁଏ? ଶୁଭ ଲକ୍ଷଣ। ଏ ଝିଅ ଟିକେ ଦେଖିଲା ପରେ ମୋ ଡାଣ ଅଙ୍ଗଟା ଫର୍କିଛି,
ତାମାନେ ଶୁଭ ଶୁଭ
ଖବର, ଶୁଭ ଖବର କିଛି ଅଛି ମାନେ ଏ ଝିଅ ରାମଜୀ ଦେଖୁଛନ୍ତି ଉଦ୍ୟାନରେ ସୀତାମାନଙ୍କୁ ଦେଖି କହୁଛନ୍ତି ଯାହା ବିଲୋକ ଅଲୌକିକ ଶୋଭା ସହଜ ପୁନିତ ମୋର ମନ ମୋ ମନଟା କ୍ଷୋଭିତ ହେଇଯାଉଛି। ଏଇ ନିଜ ଭାଇ ଏ କଥା କହିବ, ଏଇ ଅଲୌକିକ ଶୋଭା ଏଇ କନ୍ୟାଟିକୁ ଦେଖିଲା ପରେ ମୋ ମନ କ୍ଷୋଭ ହେଉଛି। ଭାଇକୁ କହୁଛ ସବୁ କାରଣ ଜାଣ ବିଧାତା, ମୁଁ ଜାଣିନି କାରଣ ବିଧାତା ବୋଲି ଜାଣେ କାହିଁକି ମୋ ମନ କ୍ଷୋଭ ହେଲା। ଆରେ ଭାଇ ମୋ ଅଙ୍ଗଟା ଫରୁଛି, ତାମାନେ ଶୁଭ ଲକ୍ଷଣ ଡାଣ ଅଙ୍ଗ ଫରିକିନେଲେ, ତାମାନେ ଆମକୁ ବୋଧି ଆସୁ ବିବାହ। ଭାଇ ଲକ୍ଷ୍ମଣଙ୍କୁ ଏକଥା କହୁଛି, କେତେ ସରଳ ହବ, କେହି ମନରେ ଏ ବଚନକୁ କାହାକୁ କୁହେ? ଭଗବାନ ଏତେ ସରଳ। ଆଉ ତାକୁ ଦୁଇ ପଦରେ କହୁଛନ୍ତି, ନିଶ୍ଚିତ ଭାବରେ
ରଘୁବଂଶିନୀ କର ସହଜ ସୁହାଉ ରଘୁବଂଶର
ସ୍ୱଭାବ ଲକ୍ଷ୍ମଣ ନିଶ୍ଚିତ ଭାବରେ ଦୈବ ଏଥିରେ କାରଣ, କାରଣ ରଘୁବଂଶର ଏଟା ସ୍ୱଭାବ ମନ କେବେ କୁପଥରେ ଯିବନି। ମୁଁ ରଘୁବଂଶୀ
ଆମର ପୂର୍ଣ୍ଣ ବିଶ୍ୱାସ ପଦରେ କହିଲେ ମୁହିଁ ଅଛି ସାର ପତିତ ମନ କିଏ ମୋ ମନ ଉପରେ ପୂର୍ଣ୍ଣ କଣ୍ଟ୍ରୋଲ ଅଛି, ମୋ ମନ କେବେ ଅଲଗାରେ ଯିବନି, ମୁଁ ସ୍ୱପ୍ନର ଅନ୍ୟ ନାରୀକୁ ଦେଖେ ନା,
କିନ୍ତୁ ଏ ନାରୀକୁ ଦେଖି ମୋ ମନ କାହିଁକି ଆକର୍ଷିତ ହେଉଛି? ନିଶ୍ଚିତ କରିବ ଏହାର କାରଣ, ଆଉ ରଘୁବଂଶୀ କାଳ ସହଜ ସ୍ୱଭାବ ମନକୁ ବହୁ ଘରେ ରଘୁବଂଶୀ ମାନଙ୍କର ଏହା ସ୍ୱଭାବ ମନ କଦାପି କୁପଥରେ ଯିବନି, କିନ୍ତୁ ଏଇ ନାରୀକୁ ଦେଖିଲା ପରେ ମୋ ମନ କାହିଁକି ଚାଲିଯାଉଛି? ଲକ୍ଷ୍ମଣକୁ ଏ କଥା କହିକି ଗଲେ ଫୁଲ ଧରିକି ଗଲେ ଗୁରୁମାନେ କଥା କୁହନ୍ତି, ଗୁରୁ କିଏ? ବିଶ୍ୱାମିତ୍ର। ବିଶ୍ୱାମିତ୍ରଙ୍କ ନିକଟରେ ପହଞ୍ଚିକି ମନରେ କଣ ଅଛି? ସୁରୁ ବଜାରରେ କାହିଁକି ଏତେ ଡେରି ହେଲା? କଣ ହେଲା? ଗୁରୁଙ୍କ ଚରଣରେ ଫୁଲ ଦେଇକି ଗୁରୁଙ୍କୁ ବି କହିଦେଉଛନ୍ତି, ରାମ କାହା ସବୁ କୌଶିକ ପାଣି ସରଳ ସ୍ୱଭାବ ଛୁଆ ତ ଛଲ ନା। ମୁଁ ଏମିତି ଗୋଟେ ଝିଅକୁ ଦେଖିଲି, ତାର ପ୍ରତି ମୋ ମନ ଆକର୍ଷିତ ହେଇଗଲା, ସିଏ ଉଦ୍ୟାନରେ ଗୁରୁ ଥିଲା, ଗୁରୁଙ୍କ ପାଖରେ ଯଦି ଝିଅଙ୍କୁ ଦେଖି ତାଙ୍କର ମନର କ୍ଷୋଭ କଥା ଆରମ୍ଭ କଲେ, କୋଉଠି ସଂସାର ଭଗବାନଙ୍କ ସ୍ୱରକ ଅଛି? ଗୁରୁଙ୍କ ପାଖରେ ଭାଇଙ୍କ ପାଖରେ କହିବା କହିଲ ଠିକ ଅଛି, ଭାଇର ତୁମର ସମାନ ସମାନ, ଇଏ ଗୁରୁ, ଗୁରୁଙ୍କ ଆଗରେ ଯାଇକି ଫୁଲ ଦେଇକି ତା ପୁଷ୍ପକୁ ଅର୍ପଣ କରି ଗୁରୁଙ୍କୁ ପ୍ରଣାମ କରୁଛନ୍ତି, ହେଲେ ଗୁରୁଦେବ ମୁଁ ଆଜି ବଣ ଭିତରେ ଗୋଟେ କନ୍ୟାକୁ ଦେଖିଲି, ତାକୁ ଦେଖିଲା ପରେ ମୋ ମନ କ୍ଷୋଭ ହେଲା, ମୋ ମନ ଉପରେ ଗୁରୁଙ୍କୁ ବିଶ୍ୱାସ ଅଛି, କାହିଁକି ମୋ ମନ ତା ପ୍ରତି ଆକର୍ଷିତ ହେଲା? ଆପଣ ଜାଣି ଗୁରୁଙ୍କ ପାଖରେ କରୁଛି, ଆମର ଜୀବନକୁ ଆମେ ଅନୁଭବ କରିବା ଭଗବାନଙ୍କର, ଭଗବାନଙ୍କ ସରଳତା ଆମର ସରଳତା, ଆମେ ଆମେ ଆମକୁ ନିଜକୁ ଠକୁଛେ ବା ସଂସାର ଲୋକଙ୍କୁ ଠକେଇବା ଗୋଟେ ଭଲ ଉଚିତ କଥା, କି ଦୁସା ଲୋକଙ୍କୁ ଠକେଇବ? ଆମ ପରମାତ୍ମାକୁ ଠକେଇ ଦଉଛେ, ଆମେ ଯାହା କହୁଛେ ବାହାର ଲୋକ ଯାହା କୁହନ୍ତି, ଅଭକ୍ତ ଯାହା କୁହେ ତାର ଭୁଲ କଣ ଠିକ କଣ ସେ ଜାଣେ ନା, ଭକ୍ତ ଯାହା କୁହେ ସେ କହିବା ପୂର୍ବରୁ ଜାଣେ ମୁଁ ଏ ଲୋକକୁ ଠକଉଛି, ଏଟା ପାପ, ମୁଁ ଭଜନ କରୁନି ମୁଁ ଠକଉଛି, ଆମେ ନିଜକୁ ସେ ଠକଉଛେ। ସେଥିପାଇଁ ଭଗବାନ ଏତେ ସରଳ,
ସବୁ କଥା କହିଦେଉଛନ୍ତି। ଆଉ ଭଗବାନଙ୍କୁ ପାଇବା ପାଇଁ ସରଳ ପାଇଁ ପ୍ରଭୁଙ୍କୁ ପାଇବେ। କପଟ ଲୋକମାନଙ୍କର କଦାପି ଆଶ୍ରୟ ସେ କପଟ ଲୋକମାନଙ୍କ ସଂସାର ଆଶ୍ରୟ ତାକୁ ଦୂର ପକେଇ ଦେବା। କପଟ ଲୋକମାନଙ୍କୁ ଦୂରକୁ ଏ ସଂସାର କରିବେ ସେମାନେ ସରଳ ଲୋକ ପାଖକୁ ଯିବେ। କିନ୍ତୁ ଆଚାର୍ଯ୍ୟ କହିଲା ବେଳେ କହିଲେ ନା ଦେଖ ରାମଜୀଙ୍କୁ ଦେଖ ରାମଜୀ ଦେଖିଲେ ବିପଦ ଜଣା ପଡ଼ୁଛନ୍ତି।
କଣ
କାନ୍ଧରେ କଣ ଧରିଛନ୍ତି ସେଟା କଣ ବଙ୍କା ବଙ୍କା ଲୋକ ପାଖରେ ଅଛନ୍ତି ସିଧା ସ୍ୱରଟା ସିଧା ତାକୁ ଦୂରକୁ ପକେଇଲୁ ସ୍ୱରକୁ ପାଖରେ ରଖନ୍ତି ତାର ପର ଉପକାର ପାଇଁ ସେ ଯୋଉ ବେଳେ ବେଳେ ଜଣାପଡ଼େ କୁଟୀର ଲୋକମାନେ ଅଛନ୍ତି କାହା ପାଖରେ ଭଗବାନଙ୍କ ପାଖରେ ରହିଛନ୍ତି ସରଳ ଲୋକମାନେ ଦୂରରେ ରହିଛନ୍ତି ଏମାନେ ପିରଳା ବାହାରକୁ ପଠେଇ ଦେଉଛନ୍ତି। କିନ୍ତୁ ବିପରୀତ କଥା ଭଗବାନଙ୍କ ବୈକୁଣ୍ଠରେ ଦୃଶ୍ୟମାନ ହେଉଛି ଏଭଳି ରାମଜୀ ରଖିଛନ୍ତି କେଉଁ କାର୍ଯ୍ୟରେ ପକେଇବାକୁ ରଖାଉଛନ୍ତି କଣ ସେଟା ମନୁଷ୍ୟ କେଉଁ କାର୍ଯ୍ୟରେ ରହୁଛନ୍ତି କେଉଁ କାର୍ଯ୍ୟରେ ରହୁଛନ୍ତି ଜାଣିବାକୁ ପଡ଼ିବ। ଭଗବାନ ଉଠିବା ଲୋକ ରଖିଥାନ୍ତି ସରଳ ଲୋକ ଦୂରରେ ରଖିଥାନ୍ତି କିନ୍ତୁ ପ୍ରିୟ ହେଉଛନ୍ତି ସରଳ ଲୋକ ଯେଉଁମାନଙ୍କର ବୁଦ୍ଧି ଦ୍ୱନ୍ଦରାମ ଇଳିତ ଏଇ ସଂସାରର ସୁଖ ଦୁଃଖ ରାଗ ଦ୍ୱେଷ ନିଜ ଖରାପ ନାହିଁ ସେମାନଙ୍କ ଭୋଗରେ ପ୍ରିୟ ହେଇଥାଏ। ତେଣୁ ଭଗବାନ ଗୀତା କଣ କହିଲେ ରାଗ ଦ୍ୱେଷ ବିମୁକ୍ତେଷୁ ରାଗ ଦ୍ୱେଷରୁ ପୃଥକ ଛୋଟ ସ୍ଥିତି ନାହିଁ ବହୁତ ଉନ୍ନତ ସ୍ଥିତି। ତେଣୁ ଦେଖିଲେ ଏଇ ବାଳକମାନଙ୍କର ବୁଦ୍ଧିଟା ଦୂଷିତ ହେଇନି ତାଙ୍କୁ ଉପଦେଶ ଦେବି ବର୍ତ୍ତମାନ ସମସ୍ତେ ପ୍ରହ୍ଲାଦ ପାଖକୁ ଚାଲି ଆସିଲେ ପରିଉପାସତେ ରାଜେନ୍ଦ୍ର ପ୍ରହ୍ଲାଦ ବସିଛନ୍ତି ଯେଭଳି ପଦ୍ମକୋଷକୁ ବହୁ ପଛ ମାନେ ଚାରିକର ଧରିକି ବସନ୍ତି ପ୍ରହ୍ଲାଦକୁ ଚାରିକର ସମସ୍ତେ ଘେରିକି ବସିବ ସରଳ ହୃଦୟ ନା ସରଳ ହୃଦୟ ଲୋକମାନେ ସବୁ କଥା ସରଳ ନାହିଁ ଆପଣ ମାନଙ୍କର ଜଟିଳ କଥା ହେଲେ ସେତେବେଳେ ସରଳ ଗୋଟିଏ ଦେଖିଲେ ଛୋଟ ପିଲାକୁ ଯାହା କରିବ ସେ ବିଶ୍ୱାସ କରିବ କିନ୍ତୁ ବୟସ ବଢିବ ଆପଣଙ୍କୁ ସତ ହେଉଛି ନା ଛୋଟ ପିଲା ସତ କଥା ସେ କେବେ ବିଶ୍ୱାସ କରେ ଯାହା ହେଲେ ସବୁ ବିଶ୍ୱାସ କରିବ କିନ୍ତୁ ବୟସ ବଢିଲେ ପଚାରିବ ଆପଣ ସତ କହୁଛ ନା ସରଳ ଲୋକ ପାଇଁ ସବୁ କଥା ସରଳ ଆଉ ଜଟିଳ ଲୋକ ପାଇଁ ଯେତେ ସରଳ କଥା କହିଲେ ସେ ବି ଜଟିଳ ତାର ଅନ୍ତର ଜଟିଳ ନା ତାର ଯେତେ ସରଳ ତା ଭୂମି ସେ ଜଟିଳ କରିବାର କିନ୍ତୁ ବାଳକଙ୍କ ସରଳ ପ୍ରହ୍ଲାଦ କାହିଁକି ଡାକୁଛନ୍ତି କଣ ଉପରେ ହେଲେ ବି ଜାଣନ୍ତିନି ତାପରେ ଘେରି ବସିଗଲେ କହିଲୁ କହିଲେ ତ ରାଜେନ୍ଦ୍ର ରାଜେନ୍ଦ୍ର ସତ କାହିଁକି ଉଚ୍ଚାରଣ ଦେଲେ ଦୁଇ ଜଣ ତା ବି ଦୁଇଟି ସୁନ୍ଦର କଥା କହୁଛନ୍ତି ମହି ଭଗବତ ପ୍ରିୟାଦର୍ଶ ଶ୍ରବଣ ଦିନା ରାଜେନ୍ଦ୍ର ପ୍ରଭୁ ଭଗବତ ଏଇଠି ଭାବ ହେ ଯୁଧିଷ୍ଠିର ଭଗବାନଙ୍କର ଦୋଷ ଶ୍ରବଣ ନ କଲେ କେହି ରାଜେନ୍ଦ୍ର ହେଇପାରିବେ ଆଉ ନା ସାର୍ ବସୁଧର ସ୍ୱାମୀ ତାଙ୍କ ଟିକା କଣ ଲେଖିଛନ୍ତି ରାଜେନ୍ଦ୍ର ଯଥା ରାଜାମ ପରିକର ଭୂତାଙ୍କ ଉପାସତେ ତଥିକି ବସୁ ଚଳିଛନ୍ତି ଯେମିତି ରାଜାମାନେ ପରିକରଙ୍କ ସହିତ ରହନ୍ତି ହେ ରାଜେନ୍ଦ୍ର ବର୍ତ୍ତମାନ ପ୍ରହ୍ଲାଦ ଚାରିକର ପରିକରମାନଙ୍କ ସହିତ ବର୍ତ୍ତମାନ ଘେରିକି ଅଛନ୍ତି ପ୍ରହ୍ଲାଦ ତାଙ୍କୁ ପ୍ରହ୍ଲାଦ ଉପରେ ସେମାନଙ୍କର ଭାବ କିପରି ନ୍ୟସ୍ତ ହୃଦୟ ଇଚ୍ଛା ପ୍ରହ୍ଲାଦଙ୍କ ପ୍ରତି ସରଳ ଲୋକ ହୃଦୟ ଦେଇଛନ୍ତି ଦୃଷ୍ଟି ଦେଇଛନ୍ତି ଇଏ ଶ୍ରୋତାର ଯୋଗ୍ୟତା ଏକ ସରଳ ଦ୍ୱିତୀୟ ହୃଦୟ ଦେଇକି ସେ ଶୁଣିବ ଆଉ ଦୃଷ୍ଟି ଅତି ଦୃଷ୍ଟି ଆଉ ହୃଦୟ ଆଉ ସରଳ ତିନି ଭାବରେ ବର୍ତ୍ତମାନ ଅଛନ୍ତି। ଦେଖନ୍ତୁ ଏଇ ଯୋଉ ଦୁଇ ଅଧ୍ୟାୟରେ ପ୍ରବଚନ ପ୍ରହ୍ଲାଦ ଦେବେ ସେ ଶ୍ରୋତାର ଲକ୍ଷଣ କହିଲେ ବର୍ତ୍ତମାନ ବକ୍ତାର ଲକ୍ଷଣ ତାନ ଆହ କରୁଣ ମୈତ୍ର ମହାଭାଗବତ ଅସୁର ଏଠି ଜଣେ ଆଚାର୍ଯ୍ୟ ରଚନା କରୁଛନ୍ତି ନନୁ ଅସୁରସ୍ୟ କଥମ ଉପଦେଶ ଅଧିକାର ଅସୁର ଲୋକର ଉପଦେଶ ଦେବାର କି ଅଧିକାର ଅଛି ଭାରତମାନେ ବି ଅସୁର ପ୍ରହ୍ଲାଦ ବି ଅସୁର କହିଲେ ନା ମହାଭାଗବତ ପ୍ରହ୍ଲାଦ ମହାଭାଗବତ ଯଦି ମହାଭାରତ ତଥାପି ବି ଉପଦେଶ କାରଣ ଉପଦେଶ କାହିଁକି ଦେଉଛନ୍ତି ଅଲଗା ଅଲଗା ଲୋକ ଉପଦେଶ ଦିଅନ୍ତି ପ୍ରହ୍ଲାଦଙ୍କ ଉପଦେଶ ମହାଭାରତଙ୍କ ଉପଦେଶ ଜଣେ ସାଧାରଣଙ୍କର ଉପଦେଶ ବକ୍ତାରେ ଭେଦ ଅଛି ନା ବକ୍ତା କାହିଁକି ଉପଦେଶ ଦେଉଛି ଉପଦେଶ ତିନି ପ୍ରକାର ଦିଆଯାଏ ବେଳେ ବେଳେ ନିଜର ଦୋଷକୁ ଢାଙ୍କିବା ପାଇଁ ଉପଦେଶ ଗୋଟେ ବହୁତ ବଡ ସୁନ୍ଦର ଅସ୍ତ୍ର କି ମୋର କଥା ନାହିଁ ଦେଖନ୍ତୁ ଯେଉଁମାନେ ସଂସାରରେ ଉପଦେଶ ଦେଇ ଯାଉଛନ୍ତି ବହୁତ ବକ୍ତା ଅଛନ୍ତି ପ୍ରବଚନ ଦିଅନ୍ତି ତାଙ୍କର ଦୋଷ ଢାଙ୍କି ହେଇଚାଲି କେତେ ଲୋକ ଥାନ୍ତି ସେମାନେ ହୁଅନ୍ତି ଆମେ ଏଇ ଉପଦେଶ ଏଇ ଉପଦେଶ ଦେବା ଦ୍ୱାରା ଆମର ଦୋଷ ଢାଙ୍କି ହେଇଯିବ ସମାଜ ଆଗରେ ଆଉ ଦ୍ୱିତୀୟ ଉପଦେଶ କେଉଁମାନେ ଦିଅନ୍ତି ନା ଯେଉଁମାନେ ତିନୋଟି ଜିନିଷ ପାଇବା ଆଶା ଥାଏ ପୂଜା ଲାଭ ପ୍ରତିଷ୍ଠା କାମିନୀ କାନ୍ଦନ ପ୍ରତିଷ୍ଠା ତୃତୀୟ କେଉଁମାନେ ଉପଦେଶ ଦିଅନ୍ତି ନା ଅନ୍ୟର କରୁଣା ପାଇଁ ଅନ୍ୟକୁ କୃପା କରିବା ପାଇଁ ମହାଭାରତ ଯେଉଁମାନେ ଉପଦେଶ ଦିଅନ୍ତି ସେମାନେ ଅନ୍ୟକୁ ଦୟା କରିବା ଏଠି କହୁଛନ୍ତି ତାଙ୍କର ଉଦ୍ଦେଶ୍ୟ କ'ଣ ପ୍ରହ୍ଲାଦ କାହିଁକି ଏମାନଙ୍କୁ ଉପଦେଶ ଦେବେ ଏଠି କହୁଛନ୍ତି ମିତ୍ରତା ମୈତ୍ରୀ ହିତକାରୀ ମିତ୍ରତା ବି ଲୋକେ ପ୍ରୟୋଜନ କରୁଥିଲେ ଏବଂ ଦୃଷ୍ଟି ସେ ତାଙ୍କ କରୁଣା କରିବା ପାଇଁ ଚାହୁଁଥିଲେ ମିତ୍ରତା ଆଗରେ କହୁଛନ୍ତି ସଂସାରରେ ବହୁତ ଲୋକ ବନ୍ଧୁ ଅଛନ୍ତି ବନ୍ଧୁତା ସ୍ଥାପନ କରନ୍ତି କିଛି ପାଇବା ପାଇଁ କେମିତି ପ୍ରହ୍ଲାଦ କିଛି ପାଇବା ପାଇଁ ପ୍ରବଚନ ଦେଉନାହାନ୍ତି ସ୍ୱାଭାବିକ କରୁଣା କରେ ସେ ସ୍ୱାଭାବ କରୁଣା କରିବା ପାଇଁ ଚାହୁଁଛନ୍ତି ନା କୃଷ୍ଣ ସଙ୍ଗମଟା ଦେଖନ୍ତି ସାଧାରଣ ଆମ ଭଳି ପ୍ରବଚକ ମାନଙ୍କ ଭିତରେ ଆଉ ଜଣେ ମହାଭାରତ ଭିତରେ ପାର୍ଥକ୍ୟ କ'ଣ ପ୍ରବଚନର ପାର୍ଥକ୍ୟ କ'ଣ କ'ଣ କୁହନ୍ତୁ ଆମେ ଯେଉଁ କଥାଟା କହୁଛେ ଆମେ କୃଷ୍ଣ ସମ୍ବନ୍ଧରେ ଜାଣିଛନ୍ତି କୃଷ୍ଣ ସବୁ ଜୀବ ଅନ୍ତରରେ ଅଛନ୍ତି ଏଇଟା କି ସମ୍ବନ୍ଧ ଜ୍ଞାନ ଆମର ଆମର ସମ୍ବନ୍ଧ ଜ୍ଞାନ ତୁ ଦେଇନି ଆଉ ଗୋଟେ ଜୀବରେ କୃଷ୍ଣ ସହିତ କି ସମ୍ବନ୍ଧ ସେଟା ଆମେ କିନ୍ତୁ ମହାଭାରତ ସବୁ ଜୀବଙ୍କ ସଙ୍ଗରେ କୃଷ୍ଣଙ୍କର ସମ୍ପର୍କଟାକୁ ଜାଣନ୍ତି ସେ ବ୍ୟାକୁଳ ହୁଅନ୍ତି ୟାର କେମିତି କୃଷ୍ଣ ସହିତ ସମ୍ପର୍କଟା ସ୍ଥାପନ ହେଇଯାଉ ତାଙ୍କର ଯେଉଁ ସମ୍ପର୍କ ଅଛି ସେ ରିଲେସନଟା ସ୍ଥାପନ କରିକି ଯେଉଁ ମେଲଟା ରସଟା ପାଇଛନ୍ତି ସେ ସେଇ ରସଟା ଗୋଟେ ଜୀବ ପାଉଛନ୍ତି ସେ ବ୍ୟାକୁଳ ସେଥିରେ ପ୍ରଭୁବାଦ ସେ ଆପଣ ପ୍ରଭୁବାଦଙ୍କର ପଡ଼ିଗଲା ହିଷ୍ଟ୍ରି ଯେଉଁଠି କରିଥିଲେ ଲିଗ୍ ଅଫ୍ ଡିଭୋଟିସ୍ କେଉଁଠି ଜାଣିଥିଲେ ରାତିରେ ଶୁଣନ୍ତି ସେ ବନ୍ଧୁ କହିଲେ ଏ ସ୍ୱାମୀଜୀ ତୁମେ ଯେତେବେଳେ ବିଦେଶ ଯିବ ଯିବ ବର୍ତ୍ତମାନ ରାତି ସମୟ ଟିକେ ଶୋଇଯାଅ ରାତିରେ ସେ ତାଙ୍କର ବନ୍ଧୁକୁ ଶୋଇବାକୁ ବି ଦିଅନ୍ତି ଖାଲି ରାତିରେ କେମିତି ବିଦେଶ ଯିବି କେମିତି କୃଷ୍ଣ ଚେତନା ପ୍ରଚାର କାହିଁକି କୃଷ୍ଣ ସମ୍ବନ୍ଧରେ ଦେଖୁଛନ୍ତି ଗୋଟେ ଜୀବ ସହିତ ସେ କଷ୍ଟ ପାଉଛି ତାକୁ ମୁଁ ଉପଦେଶ ଦେବି କୁହନ୍ତୁ ନା ଆମେ ଯେଉଁ ମଦ ଆଣିକି ଉଠେଇକି ଆମେ ପ୍ରବଚନ ଦେଇ ଯେ କେଉଁ ମଦ ଆମକୁ ମଦ ପକାଇବ ମଦ ଗୋଟେ ରାତି ତାକୁ କୋଳ କରିକି ଆମେ ପ୍ରବଚନ ଦେଇପାରିବା କେଉଁ ମଦ ଖାଇକି ଏଠୁ ପଳେଇବ ଏଠି ପ୍ରସାଦ ଦେବ ସେଠି ପ୍ରସାଦ ଏଠି ପକେଇ ଦେଇକି ପଳେଇବ ଆମେ କ'ଣ କହିବା ତାକୁ ଏ ପ୍ରଭୁ ଠିକା ଚାଲିଗଲା ମଦ ବିକ୍ରି କିନ୍ତୁ ପ୍ରଭୁ ସେ ସଂସ୍ଥା ଆରମ୍ଭ କରିଥିଲେ ମଦୁଆ ମାନଙ୍କୁ ରୋଷେଇ କରିକି ଖାଇବାକୁ ଦେଇ ତାଙ୍କର ଜଣେ ଶୁଦ୍ଧ ଭକ୍ତ ତାଙ୍କର ସମୟକୁ ଖର୍ଚ୍ଚ କରିଥିଲେ ଏଇଥିରେ କିଛି ମଦ୍ୟପମାନେ ଆସିଲେ ପ୍ରଥମେ ହରେ କୃଷ୍ଣ ମହାପ୍ରଭୁ ଶୁଣିବେ ତାଙ୍କ ପାଇଁ ରୋଷେଇ କରି ଭଗବାନଙ୍କୁ ପ୍ରାର୍ଥନା କରିକି ପ୍ରସାଦ ଦେଇଥିଲେ ଆଉ ସେ ପ୍ରସାଦ ଦେଲେ ସେମାନେ ଖାଇଲେ ପ୍ରଭୁବାଦ ତାଙ୍କୁ ଗୋଡ଼ ଦେବେ ଖାଇଲେ ଥିଲେ ଯାହା ଅଧା ହେଇଥିବ ସବୁ ଯେମିତି ମହାମହା ଖାଇକି ଯାଉଛନ୍ତି ଅଧା ଖାଇଲେ ପକାଇଲେ ଯାହା ଖାଇଲେ ଉଠିକି ପଳେଇଯିବେ ଆଉ ତାକୁ ପ୍ରଭୁବାଦ ଉଠେଇଛନ୍ତି ମହାମହ ଭିତରେ ଆମ ଭିତରେ ଏତିକି ପାର୍ଥକ୍ୟ ଆମେ କୃଷ୍ଣ ସମୁଦ୍ର ଦେଖିନେବା ଜାଣିନେବା ସେ ଜାଣନ୍ତି ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଦେଖ ଶିଖେଇଲେ ଏ ମହାଭାରତ ପ୍ରଭାବ ଆଜି ମୈତ୍ର କରୁଆ ପ୍ରବଚନ କରୁଛନ୍ତି ଚୈତନ୍ୟ ମହାପ୍ରଭୁ ଶିଖେଇଲେ ମହାଭାରତ ଲକ୍ଷଣ କ'ଣ ନା ମହାଭାରତ ଦେଖେ
ଦର୍ଶନ ହେଇଛି ମହାପ୍ରଭୁ କହୁଛନ୍ତି
ରାଧାକୃଷ୍ଣ କହୁଛନ୍ତି ଆପଣଙ୍କ ପାଖରେ ରାଧାକୃଷ୍ଣଙ୍କୁ ଦର୍ଶନ କରିଛି ମହାପ୍ରଭୁ କହିଲେ ନା ନା କିନ୍ତୁ ମହାଭାଗବତ ଲୋକ ତ ମହାଭାଗବତ ଦେଖେ ତାପର ଜନ୍ମ ସ୍ୱର୍ଗତ ହେବା ଇଷ୍ଟଦେବ ତୁମେ ତୁମର ଇଷ୍ଟଦେବ ରାଧାକୃଷ୍ଣ ଆଉ ତୁମେ ତ ମହାଭାଗବତ ତୁମେ ମୋ ହୋଇପାରିବେ ନା ରାଧାକୃଷ୍ଣ ଦେଖୁଛ ମହାପ୍ରଭୁ ବୁଝୁଛନ୍ତି ତାପର ଜନ୍ମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହେଲା ଇଷ୍ଟ ଦେବ ଏ ମହାଭାଗବତର ଲକ୍ଷଣ ସବୁଆଡେ କୃଷ୍ଣଙ୍କୁ ଦେଖନ୍ତି ଆରେ ଏ ଜୀବଟା କୃଷ୍ଣଙ୍କର ଏ କୃଷ୍ଣଙ୍କୁ ଭୁଲି ଯାଇଛି କୃଷ୍ଣଙ୍କ ସହିତ ସମ୍ପର୍କଟା ସ୍ଥାପନ କରୁ ଏ ମୈତ୍ର ଆଉ କରୁଣା ଭାବଟା ଚାଲି ଆସେ ସେ ସେଇଟା ଉପରେ ଦିଏ ଆମେ କଣ ମୈତ୍ର କରୁଣା ଭାବ ଉପଦେଶ ଦେଉଛି କାହା ଆମେ ଆମର ପାଣିତ୍ୟକୁ ନେଇକରି ଉପଦେଶ ଦେଉଛୁ ବା କିଛି ପାଇବା ଆଶାରେ କି ସମ୍ମାନ ଆଶାରେ ସମ୍ଭବ ନୁହେଁ ମହାଭାରତ ସ୍ଥିତି ଆଉ ଆପଣଙ୍କ ସ୍ଥିତି ବହୁତ ପାର୍ଥକ୍ୟ ଆଜି ତା ଆହରଣ ମୈତ୍ର ମହାଭାରତ ଆଜି ସୁନ୍ଦର ଉପଦେଶ ଦେଲେ ଏଇ ଅଧ୍ୟାୟ ଶେଷରେ ପଞ୍ଚମ ଅଧ୍ୟାୟ ପ୍ରହ୍ଲାଦ ଆରମ୍ଭ କଲେ ଆଜି ମୈତ୍ର କର୍ମ ଭାବରେ ମା ଭାଗବତ ଅସୁର ଏଇ ସରଳ ନିଷ୍କପଟ ଯାହାଙ୍କର ବୁଦ୍ଧି ଦୂଷିତ ହେଇଛି ସେମାନଙ୍କୁ ଆଜି ଉପଦେଶ ଦେଉଛନ୍ତି କେତେ ସୁନ୍ଦର ଉପଦେଶ ହେଇଥିଲେ ଆପଣ ବିଚାର କରନ୍ତୁ ଶ୍ରୋତା କ୍ୱାଲିଫିକେସନ ହେଲା ଗୌର ଏ ବକ୍ତା କରୁଣା ଶକ୍ତିରେ ପରିପୂର୍ଣ୍ଣ ଅନ୍ତର ଯାହାଙ୍କର ମହାଭାଗବତ ଆଜି ପ୍ରବଚନ ଦେବେ ଆଉ ଶ୍ରୋତା ହେଉଛନ୍ତି ସରଳ ଅନ୍ତକରଣରେ କେତେ ଅସୁର ବାହାରଣା ତାଙ୍କ ପ୍ରବଚନଟା କେତେ ହେଇଥିବ କେମିତି କାର୍ଯ୍ୟ କରିଥିବ ଚିନ୍ତା କର ସିଦ୍ଧସ୍ୱାମୀ ଷଷ୍ଠ ଅଧ୍ୟାୟ ସିଦ୍ଧସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରଥମେ କହୁଛନ୍ତି ଷଷ୍ଠ ଅଧ୍ୟାୟ ସାର ଷଷ୍ଠୀ ତୁ ଗ୍ରାହ୍ୟମାସ ପ୍ରହ୍ଲାଦ ଭକ୍ତି ମର୍ଭତା ଏ ବାଳକମାନଙ୍କୁ ଭକ୍ତିକୁ ଧରେଇ ଦେବେ ଗ୍ରାହ୍ୟ କର ଆସକ୍ତି ଦେହ ବିହାର ତେଜେ ଆ ମାସ ବୋଧେ ବାଳକମାନଙ୍କୁ ବୁଝେଇବେ ଦେଖ ବାଳକ ତୁମେ ଏ ଦେହ ଆଉ ଗେହ ପ୍ରତି ଆସକ୍ତିଟାକୁ ତ୍ୟାଗ କର ଏ ଅଧ୍ୟାୟଟା ସାର ସିଦ୍ଧସ୍ୱାମୀ ବହୁତ ସୁନ୍ଦର କଥା ରଚନା କଲେ ନିରର୍ଥକ ତ୍ୟାଗ ଆୟୁ ଦେହ ଅଜାଣତ ଆୟୁଟା ଆମର ଜାଣିଯାଉଛି ନିରର୍ଥକ ଦୁଇଟି କଣ କହିବ ଦୁଇଟି କାର୍ଯ୍ୟରେ ଆମର ଆୟୁ ନଷ୍ଟ ହେଇଯାଉଛି ଗୋଟେ ନିରର୍ଥକ କାର୍ଯ୍ୟ ନିରର୍ଥକ ଆଳାପ ଯୋଉ କଥା କହୁଛି ଯୋଉ ସମୟ ଯାଉଛି ତାତେ ହରିନାମ ମୋଦି କିନ୍ତୁ ଅଯଥା ଆଳାପ ସମୟ ଚାଲିଗଲା ନିରର୍ଥକ କ୍ରିୟାକଳାପ ଆୟୁ ଅଜାଣ ନକ ଜାଣିନି ପ୍ରହ୍ଲାଦ ସଦୟପ୍ରାୟ ଧର୍ମ ଭାରତମ କୃତି କୃତି ପ୍ରହ୍ଲାଦ ଅତି ନିପୁଣ ପ୍ରହ୍ଲାଦ ଆଜି ଭାଗବତ ଧର୍ମକୁ ଏ ବୁଝାଉଛନ୍ତି ପୁଣି ନିରର୍ଥକ ସମୟ ଆଳାପରେ କାର୍ଯ୍ୟରେ ମଜା ଭାଗବତ ଧର୍ମକୁ ବୁଝେଇବେ କିଭଳି କହୁଛନ୍ତି ପୂର୍ବ ଶ୍ଳୋକର ଅମୟ ରହିବ ପୂର୍ବ ଶ୍ଳୋକରେ ତା ଆହ କରୁଣ ମୈତ୍ର କରୁଣା ଆଉ ମୈତ୍ର ଭାବରେ କହିଲେ ମହାଭାରତ ଅସୁର କଣ କହିଲେ କି ନା ଶ୍ରୀ ପ୍ରହ୍ଲାଦ ଉପାସ ବାଳକମାନଙ୍କ ମନର ପରମାତ୍ମା ତାଙ୍କର ଗୌରବ ଅଛି ନା ପରମାତ୍ମା ତାଙ୍କୁ କନଭିନ୍ସ କରିବେ ଗୋଟେ ଜୀବ ବକ୍ତା କେବେ ସ୍ୱତାକୁ କନଭିନ୍ସ କରିପାରିବେନି ତାର ଇଣ୍ଟେଲିଜେନ୍ସଟା ପରମାତ୍ମା ପରମାତ୍ମାଙ୍କୁ କନଭିନ୍ସ କରିବେ ବକ୍ତାଙ୍କ ଅନ୍ତରରେ ଭଗବାନ ଅଛନ୍ତି ଶ୍ରୋତାଙ୍କ ଅନ୍ତରରେ ଭଗବାନ ଅଛନ୍ତି ତେଣୁ ସେ ବକ୍ତାଙ୍କର ଅନ୍ତର ଭାବ ଶ୍ରୋତାଙ୍କର ଅନ୍ତର ଭାବଟା କଣ ପରମାତ୍ମା ପ୍ରତିକ ଦେବେ ବକ୍ତା ସେ କହିବେ ସେ କଥା ଅଶ୍ୱବାସମାନଙ୍କୁ ଯେତେବେଳେ ବସିଯାଇଛନ୍ତି ସେମାନେ କାହା ଭାବିବେ ଯଦି ପ୍ରହ୍ଲାଦ କିଛି ଗପସପ କହିବେ କି ରାଜନୀତି କଥା କହିବେ କିମ୍ବା ଖାଇବା ପିଇବା କଥା କିଛି କାହା କହିବେ ଡାଇରେକ୍ଟ ଆରମ୍ଭ କରିବେ କୌଣସି ରାଜନୀତି ପ୍ରାର୍ଥୀ ଧର୍ମାନ ଭାଗବତ ହେଲେ ଭାଗବତ ଧର୍ମକୁ କୁମାର ବେଳେ ଆଚରଣ କରିବାକୁ ପଡିବ ସିଧା ପାଞ୍ଚ ବର୍ଷର ବାଳକମାନଙ୍କୁ କହୁଛନ୍ତି କୌମାରେ ଧର୍ମ ଆଶରେ କୁମାର କୁମାର ମାନେ କେଉଁ ବୟସ ପାଞ୍ଚ ବର୍ଷ ହଁ ଆମ ଓଡ଼ିଆରେ କଣ ପଢାଯାଉଥିଲା ବାଳକ ଛୁଆଟି ବେଳେ ବାଳକ ଭର ଭର କର ବେଳ ମୁଁ ଗୋବିନ୍ଦ ସୁମର ବେଳ ଅବସ୍ଥା ବାଳକ ଅବସ୍ଥା ଠିକ ଅବସ୍ଥା ଆପଣ ଦେଖନ୍ତୁ ଯେଉଁମାନଙ୍କ ଜୀବନରେ ଆଜି ବହୁ ବଡ଼ ସଂସ୍କାର ଆସିକି ପ୍ରଭୁକୁ ପାଇଛନ୍ତି ତାଙ୍କର ବାଳକ ବେଳେ ପ୍ରଭୁପାଦ ଦେଖନ୍ତୁ, ମହାରାଜ ଦେଖନ୍ତୁ, ଗୁରୁଦେବ ଦେଖନ୍ତୁ, ଯେତେବେଳେ ଦେଖନ୍ତୁ ଯେଉଁମାନେ ଛୋଟ ହେବେ ବାଳକରୁ ସଂସ୍କାର ହେଉଛି। ଅଧା ବୟସରେ ଯେଉଁ ଭକ୍ତି ଆମେ ଧରିଛେ ଇଏ ହେଉଛି ବାଇଗଣ ପାଣିରେ ପଡ଼ିଲା ଦେଖିଛନ୍ତି ନା, ଯେଉଁମାନେ ରୋଷେଇ ଜାଣିଥିବେ ଥଣ୍ଡା ପାଣିରେ ବାଇଗଣ ପଡ଼ିବ କଣ ହବ ସେ ବାଇଗଣ କାଶି ଯାହା ହବ ଦର୍ଶୀ ଯାହା ହବ ସେ ସବ୍ଜିକି ଲାଗିବନି କି ବାଇଗଣ ରଖିକି ପାରିବନି, କେବଳ ପ୍ଲେଟରେ ବାହା ହବ ପ୍ଲେଟ ଦ୍ୱାରା ପକା ହବ ଏ ସତ୍ୟ। ଆଉ ବାଇଗଣ ଯଦି ମଝିରେ ପକାଯାଏ ଆଉ ଠିକ୍ ପଛରୁ ଥିବ ସେଥିପାଇଁ ବାରମ୍ବାର ଆମେ ଭକ୍ତି କରେନି, ଅଲଗା ସମୟରେ ଆମେ ଭକ୍ତି କରୁଛେ କିଭଳି ଭକ୍ତି କରିବା କରିବୁ ଆମେ ସବୁବେଳେ ଭକ୍ତି ସହିତ ଲାଗି ତୀବ୍ର ଭକ୍ତି ଯୋଉ ହୋଇଗଲା ତୀବ୍ର ଭାବ ପୁରା ମାନେ ସବୁ ସମୟରେ ଶକ୍ତି ଦେଖି ଭକ୍ତି କରିବା ଦରକାର, ବୃଦ୍ଧ ବୟସରେ ଯୋଗ ଅବସ୍ଥାରେ ପୁରା ସିଦ୍ଧ ଭକ୍ତି ହବ ସବୁ ସମୟକୁ ଜୀବନକୁ ବାଜି ଲଗେଇ କରିବା ଯୌବନୀ ତାହାର ସଂଗ୍ରାମ ଭାରତ ବେଳେ ପାଠ ପଢିବ, ଯୌବନ ଅବସ୍ଥାରେ ସ୍ତ୍ରୀ ପାଠରେ ରହିବ, ସ୍ଥାବିର୍ଯ୍ୟ ମୋକ୍ଷମ ଆଶିଷ୍ଟେ ସର୍ବଦା ଧର୍ମ ଆଚରେ ବୁଢା ହେଲେ ଧର୍ମ କରିବ। ଲୋକମାନେ ସେଟା କହୁଛନ୍ତି ନା ଟୋକା ଗୁଡାକ ବାହାରିଲେ ନାହିଁ କିଛି ନାହିଁ ଲଣ୍ଡା ଫଣ୍ଡା ହେଇ କିଛି ନାହିଁ ବାପା ନାହିଁ ତୁମେ ଆସି କ'ଣ ସବୁ ଭକ୍ତି କରୁଛ, ଭଗବାନ ଧର୍ମ କରିବା ବୟସ ଅଛି ନା ପ୍ରକୃଷ୍ଟ ବୟସ ହେଉଛି ଧର୍ମ କରିବା ଚତୁର୍ଥ ଅବସ୍ଥା, ଏଠି ବର୍ଣ୍ଣାଶ୍ରମ ଦେହ ଧର୍ମ କଥା ସେ କହୁନାହାନ୍ତି। ନନୁ କୌମାରେ ବର୍ଣ୍ଣାଶ୍ରମ ଧର୍ମ ଅନଧିକାର, ଗୋଟେ ଛୋଟ ପିଲା ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିପାରିବ କି, ଛୋଟ ପିଲା ଭକ୍ତି କରିପାରିବ ମାତୃଭାବରେ ହିଁ ଭକ୍ତି କରିପାରିବ ଆଉ କ'ଣ କରିବ, ତାର ବାବା କିଏ ସେ କୋଉ ସୁବିଧା କିଏ ସେ ପ୍ରହ୍ଲାଦ ମା ମା ଗର୍ଭ ସେ ଭକ୍ତି କରିପାରିବ ଅନୁଭୂତ ଅନୁଭୂତ ମହତ୍ତ୍ୱ ଧାରା କରିବ ନା କିଏ କରିବ କୁମାର ଗୋଟେ କରିବା ଦରକାର ମାନେ ତାଙ୍କ ଅନୁଭୂତ ଅଛି, ଜଣେ ଗର୍ଭବତୀ ମା ଯଦି ମନ୍ଦିରରେ ପ୍ରଣାମ କରିଦିଏ ତାର ପ୍ରଣାମ କାହା ହେଇଗଲା ବାଳକ ପ୍ରଣାମର ଫଳ ହେଇଗଲା, ସିଏ ବି ଜନମୃତ ପାଇଦିଏ ବାଳକ ଜନମୃତ ପାଇଲା ତା ଭକ୍ତି ହେଲେ ଭକ୍ତି ଏତେ ସୁଲ ବାଳକ ବର୍ଣ୍ଣାଶ୍ରମ ଧର୍ମ ଆଣିପାରିବନି କିନ୍ତୁ ଭାଗବତ ଧର୍ମ କରିବ, ଭାଗବତ ଧର୍ମ କ'ଣ ନା ଶ୍ରବଣ କୀର୍ତ୍ତନ ଆଣି ଗୋଟେ ଛୋଟ ପିଲା ନାମ କୀର୍ତ୍ତନ ଟିକେ କରିପାରିବ ହାତ କାଢି ନାମ କୀର୍ତ୍ତନ କରିପାରିବ ପ୍ରଣାମ କରିପାରିବ, ଦେଖନ୍ତୁ ଗୋଟେ ଛୋଟ ପିଲା ଆମ ମନ୍ଦିର ଧରିକି ଆସିଲେ ସେ ଆଗେ ଠିଆ ହେଇକି ଖେଳିବ ବାପ ଦେଖିଲେ ଆମେ ଖେଳିବୁ, ସେ ଦେଖିଲେ ମା ବା ପ୍ରଣାମ କରୁଛି ବାପା ପ୍ରଣାମ କରୁଛି ସେ ବି ପ୍ରଣାମ କରି ତାର ମା କ'ଣ କରିବ ମା ଆଉ କ'ଣ କରୁଛି ଦେଖ ସେ ଅଧା ପ୍ରଣାମ କରିକି ଆଣ୍ଠେଇକି ଅନେଇବ ମା କ'ଣ କରୁଛି ବାପା କ'ଣ କରୁଛି ଭକ୍ତି ପାଇବା ସମୟ ଭିତରେ ସେ କରିପାରିବେ କୁମାର ପିଲାଟା କରିବା ଦରକାର। ଆଉ ସ୍ପେଶାଲି ଇହ ଭାରତ ଭୂମି ଭାରତ ଭୂମିରେ ଭାରତ ଭୂମିରେ କିନ୍ତୁ ଆମର ଜୀବନ ଅଲଗା ହେଇଯାଉଛି ବର୍ତ୍ତମାନ ଏ ଶିକ୍ଷା କିଏ ଶିଖୁନା, ଆଉ ମହମ୍ମଦ ଦ୍ୱାରା ଲେଖିଲେ ନା ଶଙ୍କରାଚାର୍ଯ୍ୟ ବାଲତାବତ କ୍ରୀଡ଼ାସକ୍ତମ୍ତରୁଣାତାବତ ତରୁଣୀ ସକ୍ତମ୍, ମହମ୍ମଦ ଦ୍ୱାରା ଶଙ୍କରାଚାର୍ଯ୍ୟ ଲେଖିଲା ବାଳ ବାଳକ ଅବସ୍ଥା ଆମେ ଚାଲିଗଲା ଖେଳ ଦୂରରେ ଯୌବନ ଅବସ୍ଥା ତରୁଣ ତାର ତରୁଣୀ ସକ୍ତମ୍ ଯୌବନ ଚାଲିଗଲା ତରୁଣୀ ପ୍ରତି ଆସକ୍ତି ହେଇଛି, ଆଉ ବୃଦ୍ଧ ବୃଦ୍ଧତାବତ ଚିନ୍ତା ସତ୍ତମ୍, ବୃଦ୍ଧ ଅବସ୍ଥା ଆସିଗଲା କେବଳ ଚିନ୍ତା ଆସକ୍ତ ବୃଦ୍ଧ ବୃଦ୍ଧ ବେଳେ କାହା ଆସକ୍ତି ହେବେନି ବୃଦ୍ଧ ବେଳେ କେବଳ ଚିନ୍ତା ଆସକ୍ତ କ'ଣ କରିପାରିବି କ'ଣ ନ କରିପାରିବି ଆଉ କ'ଣ କରିବି କିଛି କରିପାରିବେନି, ଯାହା କରିବୁ ଟିକେ ସରିଗଲା ଯାହା ନ ହେଇଛି ସେ କାମକୁ ପୂରଣ ହବନି, କିନ୍ତୁ ବୃଦ୍ଧ ଅବସ୍ଥାରେ କେବଳ ଗୋଟିଏ ସମ୍ପତ୍ତି ଥିବ ଚିନ୍ତା କିମ୍ବା ଶଙ୍କରାଚାର୍ଯ୍ୟ ଶିବଜୀବୀ ଦେବ କହୁଛନ୍ତି ବୃଦ୍ଧସ୍ତାବତ ଚିନ୍ତା ସକ୍ତମ୍ ନ କହି ପରେ ବ୍ରହ୍ମ ସକ୍ତମ୍, କେହି ପରବ୍ରହ୍ମ ପ୍ରତି ଆସକ୍ତି ନୁହଁ ମୁଁ দেখি দুঃখ পাচ্ছি, দুঃখ লাগছে।
ভজ গোবিন্দম ভজ গোবিন্দম গোবিন্দম ভজ মূরতে।
হে গুণমতী, তুমি গোবিন্দকে ভজন কর।
বালক অবস্থায় আসক্তির সময় চালিয়ে যাচ্ছে।
ভক্তি মঠা লেখে ক্রীড়ার অন্ধ ছোট পিলা না বালি সুনা ভাবে মারা গেলে উপাস করে আপনি যদি সুনা ভাবে হয়ে তাহলে বালি ভর করি তারপরে ট্রক করবে কাঠি যাবে কেতো টাকা ঘর করি ছাত ঘর করি বাপা তা কথা ঘর করছে কিন্তু ছুয়া তার খেয়াল অন্ধ লাগে করছে কি না সেপাই ছেলে পাখি লেখিলে আদর ছেলে সদনের কোলে হাসিয়া কাটায় নৌকা জনক জননী নেতে ভুলিয়া সংসার লাগল না কুমার রূপে
ঝিওটি অপেক্ষা করে স্বামী ফেরিয়ে বিবাহ
ভক্তর জীবন কঠিন সারা পাই না ভক্ত
সারি গেল কোন
লেখলে না নয়নি দলগাতা জলমতি জলজি তল তল কে আপনার প্রমাণ করে দেখলেন
বলে আমার মহানবী জল তল বলে আমি যদি প্রমাণ পাইপারিবা
জল তো কমবে তল কম পড়িছে জল তল তল
কিন্তু কেতে সাইন্টিফিকালি সে বুঝাচ্ছি যেমনি আমার লেখা আছে দেখুন
কমল তল জল জীবন তল মল
রাজা মহারী পদ দিন তীরে মন শিখা দেবে
কমল দল জল
কমল দলে জল অবস্থা এটি সে সমান মহাপুত্র লেখুছন্তি
নলিনী দলগত জল অতি তরল জল তরল আমাদের
পদ্মপত্র রক্ষে জানিপারি দেখছেন পদ্মপত্র জল কেমি সে সেই কথা লেখুছেন
তথাগত জীবিত অতি সার চপল
এ সংসারে বঞ্চিবা তার জীবনটা সত্যি কি চপল সত্যি কি চপল দেখুন পানি
বর্তমানে ন রক্ষিবা কিন্তু পানি স্থির হয়েছি কহিপারি
যেমনি পদ্মপত্র উপরে জীবনটা সেইভাবে মন সে নীতিশাস্ত্র লিখিছেন
ধন আর বিদ্যা রোজগার কলা বেড়ে কেউ বুদ্ধে রোজগার করার পূর্ব নীতি কৌশল মু হচ্ছে অজর মু হচ্ছে অমর মু অজর মু মরিনি মু অমর হয়ে গেলি এই ভাবে ধন রোজগার করার পূর্ব
মানে কর্মী লোক শিক্ষা দেখুন কর্মী লোক সেয়া না
এটা পলিসি বাঙালি যাবো সে কথা থাকে টঙ্কা কথা আর বিদ্যা
শীতকালে উষ্ণ আসবে উষ্ণকালে ଆଉ କଣ ଭୋଗ ଅଛି କଣ?
ଏତେ ସୁନ୍ଦର ଆଉ କିଛି କର୍ମ କରିବାକୁ ପଡ଼ିବ, ସବୁ ମଝିରେ ଭାବି ଯଦି ଯାଉଛି।
ମୁଁ ବିଦେଶୀ ବିଦେଶୀ ଲୋକମାନଙ୍କ କଥା କହୁଛୁ, ଏଇଟା କହିଲେ ଭେରି ନାଇସ୍ ଭେରି ନାଇସ୍। ସେ କହୁଛନ୍ତି
ଭୋଗ କରୁଛୁ ଯାହା ହସି ହସି ଆସିବ। ମୋର ବର୍ତ୍ତମାନ ସ୍ୱର୍ଣ୍ଣ ବେଗ ଦରକାର,
ଗୋଟିଏ ଅସୁବିଧା ଅଛି କଣ? ସ୍ପର୍ଦ୍ଧା ଅସୂୟା, ଅସୂୟା ଥିଲେ ଲୋକ କିଛି ଭୋଗି ପାରିବେନି,
କାହିଁକି ନା ନିଜ ନିଜର ପୁଣ୍ୟ ହିସାବରେ ଭୋଗ ମିଳୁଛି। ଆପଣଙ୍କୁ ଯୋଉ ଅସହାୟ ମିଳିବ
ସମସ୍ତେ
ସମସ୍ତଙ୍କୁ ଦେଖିକି ଇର୍ଷା କରୁଥିବେ, ଯେଉଁଠି ଇର୍ଷା ସେଇ ଭୋଗ ଯେଉଁଠି ଅଛି ଯାହା ଯାହା ପାଇଥିଲେ କେହି କିଛି ଭୋଗି ପାରୁଛନ୍ତି। ଏଇଠି କଣ ସଂସାର କିଏ ଭୋଗୁଛନ୍ତି କି?
ଯିଏ ଚାରି ଚକା ଯାଉଛି ସେ ଦେଖିଦେଲା କଣ ମାରୁଥିବା ଯାଉଛି, ଦେଖିଦେଲା ଇଏ ଇଏ ଚଢୁଛି କଣ ଟାଟା ସଫା ହେଇ ଆଜ୍ଞା ନିଜ ନିଜ ବିଷୟ ଭୋଗ ତାକୁ ଭଲ ଆସୁଛି ଯାଉ ଇଷ୍ଟାଟା ଆସିବ ସ୍ୱର୍ଗ ହିଁ ସୁଖ ନାହିଁ। ଆଉ ସେଠି ବିଷୟର ଆବେଶ ରହିଥାଏ ମନ କଣ ଆସିବ ନା ମଣିଷ ନଦୀ ପୁଣି ପୁଣ୍ୟ କରିଛି ତା ଭଳିଆ ପୁଣି ପୁଣ୍ୟ କରେ ସେଠି ସୁଖ ଦେହ ଦେହ ମାନ ହଉଛି ମହା ବିଷୟ ଆବେଶ। ଆଉ ପଶୁଧନ ବିବେକ ଅଭାବ, ପଶୁଧନ ନେଇ ଭଜନ ହବନି ଏଠି ବିବେକ, ମନୁଷ୍ୟ ଧର୍ମ ଅର୍ଥ ଏଇଥିପାଇଁ ମନୁଷ୍ୟ ଧର୍ମ ଅର୍ଥ ମିଳିବ ତାର କିଛି ଠିକ କୌଣସି ଥରେ ହରେଇଦେଲେ ଆମକୁ ଥରେ ମିଳିବ କୌଣସି ଏହା କଣ କୁହନ୍ତି ନିୟମ ନାହିଁ। ସେଥିପାଇଁ ସେଥିପାଇଁ ଦୁର୍ଭାବ ମନୁଷ୍ୟ ଧର୍ମ ତଥାପି ଅର୍ଥର ଏଇ ଜନ୍ମ ହିଁ ପ୍ରମାଣ କଲା ହବ। ବର୍ତ୍ତମାନ କଣ ପ୍ରଶ୍ନ ଆସୁଛି, ଯଦି ମଣିଷ ଜନ୍ମର ବଞ୍ଚିବାର ନିୟମ ନାହିଁ ତାହେଲେ ସମୟ କମ, ଏଇ କମ ସମୟ ଭିତରେ ଭଲ ରଖି ପାରିବ? ସମୟ ତ ବହୁତ କମ ନା, ଏଠି ସୁନ୍ଦର କଥା ସେ ଦେଖିଲେ ଅର୍ଥର ମୁହୂର୍ତ୍ତ ମାତ୍ର ବ୍ୟାପୀ ଭକ୍ତି ପ୍ରଦାନ ବି ଖଟନା ସିଦ୍ଧି ଦର୍ଶନ, ଗୋଟିଏ ମୁହୂର୍ତ୍ତ ଯଦି ଭକ୍ତି କରିବେ ଖତୁଆଙ୍କି ରାଜାମାନଙ୍କର ମୁହୂର୍ତ୍ତ ଆଦି ସମୟ ଭଗବତ ଭକ୍ତିରେ ଲାଗି ସେମାନେ କୃତାର୍ଥ ହେଇଯାଇଛି। ତେଣୁ ହେ ଅଶୋଭା କରଣ ତୁମେ ହରିଭଜନରେ ଲାଗିଯାଅ କୁମାର ହେଉ, ତାଙ୍କର ଏଇ ଚଉଦଟି ଶ୍ଳୋକରେ ପ୍ରଥମେ ଏଇଟାକୁ ପ୍ରତିପାଦନ କରିବାକୁ ଚାହିଁବେ ପ୍ରତିପାଦନ କରିବେ। ମନୁଷ୍ୟ ଲୋକମାନଙ୍କୁ ଏମିତି ମିଳିନି, ଜୀବ ବସୁମି ସିଧା ବ୍ରହ୍ମବୈବର୍ତ୍ତ ପୁରାଣ ଆଣିକି ତିନୋଟି ଶ୍ଳୋକ ରଚନା କରିଛନ୍ତି, ମୁଁ କହୁଛି ବିଶାଳ ଗୋଟେ ଟୀକା ଦେଇଛି। 84 ଲକ୍ଷ ଜୀବଜୀବୀ ବୁଲିଲା ପରେ ଏ ମନୁଷ୍ୟ ଜନ୍ମ, ଆଉ ମନୁଷ୍ୟ ଜନ୍ମ ପରେ ଏଭଳି ମିଳିଲା ବହୁବାର ମନୁଷ୍ୟ ଜନ୍ମ କ୍ୟାଟାଗୋରି ପ୍ରାରମ୍ଭ ଠାକୁର କରିଛନ୍ତି ବାର।
ଚଉରାଶୀ ବର୍ଷ ଜୀବନ ଭିତରେ ମନୁଷ୍ୟ କେତେ ଟଙ୍କା? 400,000 ଟଙ୍କା। 400,000 ଟଙ୍କାରେ ମନୁଷ୍ୟ ଆସିଆ କୁଶ୍ଚିତ 2,00,000। 2,00,000 କୁଶ୍ଚିତ ମନୁଷ୍ୟ ମାନ ପାଇଛି। କୁଶ୍ଚିତ ମନୁଷ୍ୟ ମାନେ କେମିତି ପୁଲିନ୍ଦ ପୁଲସ୍ତା ନାହାନ୍ତି? କେତେ ନିଚ ଜନ୍ମ ଆମେ ପାଇଛେ, ମ୍ଲେଚ୍ଛ ଜଗନ, ହଁ, ପୁଲିନ୍ଦ ଶବର, ଏସବୁ ମନୁଷ୍ୟ ଆସିଆ କୁଶ୍ଚିତ 2,00,000। ଶୁଦ୍ରାଦି 212 ଶୁଦ୍ର ଜନ୍ମ ପାଇଲା। ତାପରେ ବ୍ରାହ୍ମଣ କୁଳତେ ପରେ ଏକ ବାର, ତାପରେ ବ୍ରାହ୍ମଣ କୁଳ ଆସି ଏକ ବାର ରହୁ ନାହିଁ, ତାପରେ ତା ସମ ନାହିଁ କୁହା, ୟାପରେ ଆଉ ଜନ୍ମ ଦିଆଯିବ। ଯଦି ବ୍ରାହ୍ମଣ ଜନ୍ମ ପାଇଲା ପରେ ହରିଭଜନ ନ କରେ ତାହେଲେ ପ୍ରଶ୍ନ ଆସୁଥିଲା, ଶୁଦ୍ର ମାନେ କଟିଗଲେ? ଶୁଦ୍ର ମାନେ ସେ ଶୁଦ୍ର ଉପରେ ଜନ୍ମ କରିଛନ୍ତି ନା? ଯେଉଁମାନେ ଏଇ ସ୍ପେଶାଲି ବ୍ରାହ୍ମଣ ଶୁଦ୍ର ବୁଝନ୍ତି ନା, ବ୍ରାହ୍ମଣ 200,000 କୃଷି ଜନ୍ମ ପାଇବେ, ଶୁଦ୍ର ଆଦି 200,000 ଶୁଦ୍ର ଆଦି ଜନ୍ମ ପାଇବେ, ତାପରେ ବ୍ରାହ୍ମଣ କୁଳ ଜନ୍ମ ମିଳିବ, ତାପରେ ଆଉ ଜନ୍ମ ମିଳିବ ନାହିଁ। କାରଣ ବ୍ରାହ୍ମଣ ମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଜଣେଇଦେଲେ, ବ୍ରାହ୍ମଣ ଯେତେବେଳେ ଜଣେ ଜନ୍ମରେ ସେମାନେ ହରିଭଜନ ନ କଲେ ସେମାନଙ୍କର ପତନ ହେଇଯିବ। କିନ୍ତୁ ଭଗବାନ ବର୍ଣ୍ଣାଶ୍ରମ ଧର୍ମର ନିୟମରେ କଣ କହିଛନ୍ତି? ଭଗବତ ଗୀତା କଣ କହିଲେ ନା, ଅପିଚେର ଅପିଚେତ ସୁଦୂରାଚାର ଭଜତେ ମାନନ୍ତ। ଯିଏ ଯେଉଁ ବର୍ଣ୍ଣ ସେଟା ଅଛି ସେଠି ହରିଭଜନ ନ କଲେ ତାକୁ ଆଉ ମନୁଷ୍ୟ ଜନ୍ମ ମିଳିବନି, ମନୁଷ୍ୟ ଜନ୍ମ ମିଳିବ। ଏଠି ସ୍ପେଶାଲି ବ୍ରାହ୍ମଣ ମାନ ଯେହେତୁ ଶ୍ରେଷ୍ଠ, ତାଙ୍କ ପାଇଁ କଥା କୁହା, କଟକ କଳପ ଧନିଆ ମନୁଷ୍ୟ ଏମନ ଜନ୍ମେ ତା ସମନ ବାନ୍ଧିଆ ମନୁଷ୍ୟ ଖେଳା ଆଗାର ତୁମାରେ ବାପ, ତୁମକୁ ପୁଣି ଜମାରାଜ ନେଇକି ପକେଇବ ବାନ୍ଧି ନେବ, କାହିଁକିନା ମନୁଷ୍ୟ ଜନ୍ମ ଆଉ ଥରେ ମିଳିବ ନା, ଦୁର୍ଲଭ ମନୁଷ୍ୟ ଜନ୍ମ। ଏ 14 ଯେଉଁ ଶ୍ଳୋକ ଲାଗିବ, 14 ଶ୍ଳୋକ ସବୁବେଳେ ତାର ଅର୍ଥଟା କେମିତି ଯାହା କୋମାରେ ଆଚରତି କରାଯିବ, କୁମାର ବଢିବାର ଭଜନ କରିବାକୁ ପଡ଼ିବ ସବୁବେଳେ, ବାର ଛୋଟ ପିଲାମାନଙ୍କୁ ସବୁବେଳେ ଭକ୍ତିର ଶିକ୍ଷା ରଖିବାକୁ ପଡ଼ିବ, ବାଳକ ଭାବରେ ଆମମାନଙ୍କୁ ଭଜନ କରିବାକୁ ପଡ଼ିବ କି ଭାଗବତ ଧର୍ମ। ସେଥିପାଇଁ ଆମେ ଶୁଣିଲେ ମହାରାଜ ଋତୁଧ୍ୱଜ ତାଙ୍କ ସ୍ତ୍ରୀ ନା ପ୍ରସିଦ୍ଧ ତାଙ୍କର ପାଖ ତାଙ୍କର ବୋଲିନି ଅଲକ ଯାହା ଯିଏ ଅବଧ ଯାହାଙ୍କର ବୋଲିନି ତିନି ପୁଅ ଗୋଟେ ଗୋଟେ ପୁଅ ଜନ୍ମ ଦେଲେ ମା ତାଙ୍କ ବାଳି କରିଦେଉଥିଲେ, ଏଭଳି ମା ଅଛନ୍ତି ସେଠାରେ ଆପଣ ଦେଖୁଛନ୍ତି ଏଇ ହରିକୃଷ୍ଣ ଉତ୍ସବ ସାର ମୁଁ କହିଦେବି ସେ କଥା ଟୀକା ଗୋବିନ୍ଦ ଚନ୍ଦ୍ର କଥା, ଟୀକା ଗୋବିନ୍ଦ ଚନ୍ଦ୍ର ପଢ଼ାଉଥିଲେ ଯୋଗୀ ମାନେ ଆଗରୁ ଏସବୁ ଯୋଗୀ କୂଳ ଚାଲିଗଲେ ସବୁ କୁଆଡ଼େ ଗଲେ ଅଛନ୍ତି ଯୋଗୀ କୂଳ ବଡ ସୁଖରେ କୁମର ଯୋଗୀ, ଯୋଗୀ କୂଳ ବଡ ସୁଖ ରାଜ କୂଳ ବଡ ଦୁଃଖରେ କୁମର ରାଜ କୂଳ ବଡ ଦୁଃଖ ପୁଅ କହିଲୁ ଯୋଗୀ କୂଳ କଳା କାହିଁକି ଜାଣିଦେଲାନି ତାଙ୍କୁ କହିଦେବି ଏ ମରିଯିବ ନା, ଅନେଶ୍ୱତ ରାଣୀ ତାଙ୍କର ଅଛି, ଅନେଶ୍ୱତ ରାଣୀ ବିଧବା ହେଉଥିଲେ ଗୋଟିଏ ପୁଅ, ତୁମେ ଯଦି ମରିଯିବ ପୁଅ କଷ୍ଟ ଆଉ ବେଶୀ ଲାଗିବ, କିନ୍ତୁ ସବୁଦିନ ଦେଖିବି ଅନେଶ୍ୱତଟା ମୋର ବହୁତ ବିଧବା ହେଇଥିଲେ। କିନ୍ତୁ ଗୋଟିଏ ଉପାୟ ଅଛି, ତୁମେ ଯଦି ଯୋଗୀ ହେଇଯିବ, ଯୋଗୀ ହେବା ପରେ ଭଗବାନ ଦାୟିତ୍ୱ ନେଇଯିବ, ତୋ କର୍ମଘଟା ବଦଳିଯିବ, ତୋର ଭଗବାନ ଦେଖିବି ପୁତ୍ର ପୁତ୍ର ବହୁମାନଙ୍କର ବିଧବା ଅବସ୍ଥା ଦେଖିବି, ବରଂ ତୁ ଯୋଗୀ ହେଇଗା ଆଉ ରାଜକୂଳ ବଡ ଦୁଃଖରେ କୁମାର ରାଜକୂଳ ବଡ ସବୁ ଆସନ୍ତି ଚାଉଳ ନେଇକି ସବୁ କେନ୍ଦ୍ରା ବଜେଇ ଗାଁ ମା ପକେଇ ସେଇଭଳିଆ ମା କହନ୍ତି ସଂସାର ଜାଣନ୍ତି ସେ ମା କେତେ ସୁନ୍ଦର ପଦ ପଦ ଯାଇକି ଏମିତି ମୁଁ ଯୋଗୀ ହେଇଥିଲା ବୁଝାଉଛନ୍ତି କଣ ବାଛି ନବ କଞ୍ଚା ଭଜୁ କିନା ରାମ ନାମରେ କୁମାର ଭଜୁ କିନା ରାମ ନାମ ଭଜି ନ ପାଇଲେ କୁଳ ସଂଗ୍ରାମରେ ବାନ୍ଧି ନବ କାଳ ସେଇ କାଳଜାମ ବଡ ଧର୍ମରେ ନଜାଣି ଦୁଃଖ ସୁଖ ବାଛି ନବ କଞ୍ଚା ରଖିବ ପାଚରା ଦେବତୀ ଧର୍ମ ପାଚିଲା ଲୋକଙ୍କୁ ରଖିବ କଞ୍ଚା ଲୋକଙ୍କୁ ଦେଇପ କଞ୍ଚା କିଏ ନା ଅପମାନେ ଯିଏ ଭଜନ କରୁନଥିବ ସେ କଞ୍ଚା ପାଚ ଲୋକ କଣ ନବ ଜୀବବାନ ସାଧୁ
ସାଧୁ ତୁମେ
ତୁମେ ମରିବା ଇଚ୍ଛା ବଞ୍ଚିବା ଇଚ୍ଛା
ତିନି ଭାଇ ଭିତରେ ନିର୍ଦ୍ଦିଷ୍ଟ କିଏ ମୋତେ ଗୁରୁ ଦକ୍ଷିଣା ଦେବ କହିଲେ ବଡ ଭାଇ ଶୁଭା ଠିକ ଅଛି, ତୁମେ ଯଦି ମୋ ଜୀବନରୁ ଶିକ୍ଷା ପାଇଯାଇ ସାଧୁ ହେଇଛ ମୋତେ ଗୁରୁ ଦକ୍ଷିଣା ଦେବେ ନା କୁହନ୍ତୁ ନା କଣ ଗୁରୁ ଦକ୍ଷିଣା ଦେବେ? ଗୁରୁ ଦକ୍ଷିଣା ହେଲା ମୋ ଶେଷ ପୁତ୍ରକୁ ତୁମେ ଫେରାଇବା ସାଧୁ କରିବି। ଜଣେ ମା ଖରାପ ପ୍ରଶ୍ନ, ଜଣେ ମା ସେ ଚାହୁଁଥିବ ଚାରିପ ଭାଗ ନିଜ ହାତରେ ତିନି ପୁଅ ବାବାଜି କରିଦେଇଛ, ଆଜି ଗୁରୁ ଦକ୍ଷିଣା ଭାବନ୍ତି ପୁଅ ଯା ମୋ ଗୋଟେ ପୁଅ ବାବାଜି କରିବେ ଶୁଭାବ ଚାଲିଲେ ଯାଇକି ଅଗ୍ରଭକୁ ବୁଝେଇଲେ ଦେଖ ଭାଇ ଅଗ୍ର ପାଇଁ ସଂସାର ମିଠା ତୁମେ କାହିଁକି ଏଥିରେ ପ୍ରଶ୍ନ ରାଜସ୍ୱ କଣ ମେଟାଲ କହିଲେ ଓ ହୋ ତୁମେ ବାବା ହେଇଗଲ ତ ତୁମେ ରାଜସ୍ୱ ପାଇଲେ ମୋତେ ଆସି ବାବାଜିଆ ବୁଦ୍ଧି ଶିଖଉଛ ପୁରା ବେଶୀ ଯଦି କଥା କହିବ କହିଲେ ତୁମେ ସିନା ସଂସାର କିଏ କହିଲେ ଶୁଭାବ ମୁଁ ବର୍ତ୍ତମାନ ରାଜା କହିଲେ ବର୍ତ୍ତମାନ ତୁମର ରାଜ ଅଧିକାର ଉପରେ ରାଜ ସମ୍ପତ୍ତିର ଅଧିକାର ନାହିଁ ନା କାହିଁକି ଯିଏ ଗୁରୁ ଦୀକ୍ଷା ଦେବ ତାର ଗୁରୁ ସମ୍ପତ୍ତିର ଅଧିକାର ଆମେ ଆମର ଯୋଉ ବ୍ରହ୍ମଚାରୀ ମାନଙ୍କର ଭୋଟର ଲିଷ୍ଟ କାର୍ଡରେ କଣ ଲେଖା ହେଇଛି ଗୁରୁ ପିତା ଭାରତବର୍ଷରେ କାମ ଅଛି ଆପଣ ପିତା ଦେଖିଲେ ସାଙ୍ଗେ କୋଶ୍ଚିନ୍ କରାଯିବ ଆପଣ ସାଧୁ ପିତା ଆପଣ ଦେଖନ୍ତୁ ଆପଣ ଗୁରୁ ପିତା ଦେଖିକି ଆପଣ ପାସପୋର୍ଟ ପାଇପାରିବେ ଭାରତବର୍ଷ ଏଇଟା ଟ୍ରାଡିସନ ଗୁରୁ ପିତା କହିଲେ ଅଲଗା ଯଦି ଶୁଭାବୁ ତୁମର ଏ ରାଜଧାନୀ ଉପରେ ଅଧିକାର ନାହିଁ ତୁମେ ସାଧୁ ହେଇଯାଇଛ ବାବା ଯିବ ତା ବାବା ଧନ ଉପରେ ଅଧିକାର ନାହିଁ ତାର ପିତା ଗୁରୁ ଧନ ଉପରେ ଅଧିକାର ଯଦି ଦେଶୀ କଥା କହିବି ତୁମକୁ ଜୟଖାନ୍ତ ରଖିଲି ଇଏ କହିବେ ଶୁଭାବୁ କହିଲେ ମା ଚାହୁଁଛନ୍ତି ଆମକୁ ସାଧୁ କରିବା ପାଇଁ ଯିଏ ମୋତେ ଶତ୍ରୁ ଭାବିକି ଜେଲଖାନା ଭିତରେ ରଖିବା ପାଇଁ କହିଲେନି ସେ କେବେ ସାଧୁ ହେଲେ ଠିକ ଅଛି ଚିନ୍ତା କଲେ ମୋ ମାର ଋଣ କେମିତି ମୁଁ ସୁଝିବି ପାଖରେ କାଶୀରାଜ ପାଖକୁ ଗଲେ ସେଟା କାଶୀରାଜ ମୁଁ ହେଉଛି ସୁଧା ହଉ ମୋ ବାପା ହଉଛି ଋତୁଦ୍ଧ ମୋ ମା ହଉଛି ମଦାବାସା ତୁମେ ଚାଲ ଆମ ରାଜ୍ୟକୁ ଆକ୍ରମଣ କର ଆଉ ଆମ ରାଜ୍ୟକୁ ଆକ୍ରମଣ କରି ତୁମେ ରାଜା ଅଲଗ ରାଜା ହେଇଛି କାଶୀରାଜ ଡାକି ଆଣିଲେ କାଶୀରାଜ କିଏ ସୁଭାବ ଆମନ୍ତ୍ରଣ କରି ରାଜ ସୈନିକ ମାନେ ଚାରିପଟେ ଘେରିକି ବସିଛନ୍ତି ଅଲଗକୁ ଜାଣିଲେ ମୋର ନିଶ୍ଚିତ ପରାଜୟ ହେଇଯିବ ସୁଭାବ ଯାହା ଉତ୍ତର କରିଛି ଆଣିଲେ ବର୍ତ୍ତମାନ ମନରେ ପଡ଼ିଲା କାହା କଥା ଆଜ୍ଞା ମାଙ୍କର କଥା ମା କହିଲେ ଅଲଗ କହିଲେ କଦାପି ମୁଁ ଏଇ ରାଜକୋ ମୋର ରାଜ ସୈନିକ ମାନଙ୍କ ଦ୍ୱାରା କାଶୀରାଜଙ୍କ ସୈନିକ ମାନଙ୍କୁ ମୁଁ ପରାସ୍ତ କରିପାରିବି ଏଟା ସବୁଠୁ ବଡ ବିପଦ ସମୟ ଦେଖିବା ମୋର ମା କଣ ଲେଖିଥିଲେ ମାଙ୍କ କଥା ମୁଦିଟା ଖୋଲିକି ଯେତେବେଳେ ଲେଖିଲେ ସେ ରେଶମ ସେ କପଡ଼ା ଉପରେ ଲେଖା ହେଇଛି ରେ ତାତ ରେ ପୁତ୍ର ତୁ ଶୁଦ୍ଧ ତୁ ଆତ୍ମା ତୁ ଶରୀର ମୁହଁ ପଡ଼ିବ ଛାଡ଼ି ପଡ଼ିବା ଆଉ ଜଣେଇଛନ୍ତି ରାଜ୍ୟ ଛାଡ଼ିକି ଯାଉଛନ୍ତି ଭେଟେଇଲେ କାହାକୁ ଅବନ୍ତରକୁ ଅବନ୍ତ ପାଞ୍ଚଟା କୋଡ଼ିଆ ହେଲେ କାରଣ ମୁଁ ଚବିଶ ଶିକ୍ଷା ଗୁରୁ କରିଥିଲି ତା ଭିତରେ ପାଞ୍ଚଟି ଗୋଟେ କୋଡ଼ିଆ ଆପଣ ଆୟୁର୍ବେଦିକ ଡାକ୍ତର କାମ କଲେ ସେ କଣ ଦିଏ କୁଡ଼ିଆ ସବୁ କହିଦିଅନ୍ତି ଏ କୁଡ଼ିଆଟା ଖାଇବୁ ଏ କୁଡ଼ିଆଟା ଖାଇବୁ ଏ କୁଡ଼ିଆ ଜଡ଼ିବୁଟି ପାଞ୍ଚଟି ଜଡ଼ିବୁଟି କୁଡ଼ିଆ କରିକି ଦେଲେ କହିଲେ ବାପା ତୁ ପାଞ୍ଚଟି କୁଡ଼ିଆ ଖାଇବୁ ତା ଭିତରେ ପ୍ରଥମ କହିଲେ ମୁଁ ଯୋଉ ଗୁରୁ କରିଛି ଚବିଶ ଗୁରୁ ତା ଭିତରେ ପାଞ୍ଚଟି ଗୁରୁ ତୁମ ପ୍ରତି ଦେଇ ଦେଉଛି ପୃଥିବୀ ଭଳି ଧୈର୍ଯ୍ୟ ଧାରଣ କରୁ ପାଞ୍ଚଟି ଗୁରୁଙ୍କର ଭାଇ ଶିଖେଇଲେ ବିସ୍ତାର କଥା ଆସନ୍ତୁ ଅଭ୍ୟାସ କହିଲେ ପାଞ୍ଚଟି ଗୁରୁ କଥା କହୁଛି ସେ ପାଞ୍ଚଟି କୁଡ଼ିଆ ଔଷଧ ଖାଅ ଅଲଗ ତାଙ୍କର କଣ ହେଲେ କେବେ ରାଜ୍ୟ ସୈନିକ ମାନେ ଘେରି ଯାଉଛନ୍ତି ସୁଭାବ ଅପେକ୍ଷା କରିଛନ୍ତି କାଶୀରାଜ ଅପେକ୍ଷା କରିଛନ୍ତି ଅଲଗ ତାଙ୍କର ଲୁଚିକି ମାଙ୍କର ଏ କଥା କିଛି ପଢି ଲୁଚିକି ସାଧୁ ହେଇକି ପଳେଇଗଲେ ଭେଟିଲେ ଅବଧୂତଙ୍କୁ ସେ ସାଧୁ ହେଇଗଲେ କାଶୀରାଜ କହିଲେ ଆଜି ଅଲଗ ନାହିଁ ଆସୁଛନ୍ତି ଯୁଦ୍ଧ କରିବା ପାଇଁ ଦେଖିବା ରାଜଧାନୀର କିଏ ଅଛି ରାଜଧାନୀର କିଏ ରାଜା ନା ତାର ସୁଭାବ କହିଲେ ଆଜ୍ଞା ଆପଣ କାଶୀରାଜ ଆପଣ ଏ ରାଜଧାନୀ ଭୋଗ ଭାଇ ସାଧୁ ହେଇ ପଳେଇଗଲାଣି ଅଲଗ ତ ସାଧୁ ହେଇଗଲେଣି ସୁଭାବ କାହିଁକି ରାଜ ଦେଇଦେଇକି ପଡ଼ୁଛି ମୋର ଉଦ୍ଦେଶ୍ୟଟା ଉଦ୍ଦେଶ୍ୟଟା ପଚାରେ ହେଲେ ମୋ ମା ଚାହୁଁଛନ୍ତି ଅଲଗ ଭଜନ କରୁ ଆଜ୍ଞା କାଶୀରାଜ କଣ କରିଛନ୍ତି କାଶୀରାଜ କହିଲେ ସୁଭାବ ମୋ ପୁଅକୁ ମୁଁ ରାଜି ଦେଇଦେବି ମୋ ପୁଅକୁ ରାଜି ଦେଇଦେବି
କାଶୀନାଥ ରାଜଧାନୀ ସେ ଯେମିତି ପଳେଇଲେ ଅରୁଣ ସାଥି ହେଇକି ପଳେଇଛି ରାଜଧାନୀ ରହିଯାଉଛି
ସିଂହାସନକୁ ଦେଇ ଏବଂ ଚାରି ପୁତ୍ରକୁ ପାଇକି ମଦାବସା ମା ପୁଅ ରାଜାରାଣୀ ଆଜି ଚାରି ପୁତ୍ରକୁ ରଖିକି ମୋର ଆନନ୍ଦରେ ଭଜନ କରି ଜୀବନ କଟାଏ। ଭାରତ ବର୍ଷରେ ରାଜାମାନଙ୍କର ନାରୀମାନଙ୍କର ଏଭଳି କଣ କହିବା ତାଙ୍କର ଭଗବତ ଭଜନର ଉଦ୍ଦେଶ୍ୟ ଥିଲା ଏତେ ପ୍ରାଜ୍ଞାନ ଥିଲେ ଭଗବତ ଭଜନରେ କିଭଳି ଲାଗିଯାଉ କିନ୍ତୁ ପରମାତ୍ମା କୌମାର ଆବର୍ତ୍ତେ ପ୍ରାଜ୍ଞମ ଧର୍ମାନ ଭାରତୀୟ ଦୁର୍ଲଭ ମାନୁଷ୍ୟ ଜନ୍ମ ତଥାପି ଅଧର୍ମ ବର୍ତ୍ତମାନ ଅଶ୍ରବାଦ ମାନେ ପ୍ରଶ୍ନ ପଚାରିବି ଭଗବାନଙ୍କୁ ଭଜନ କରିବା ତ ବହୁତ କଷ୍ଟ ନାହିଁ ନା କଷ୍ଟ ଭଗବାନଙ୍କୁ ଡାକିବା ସଂସାରରେ ସବୁଠୁ ସହଜ ଲୋକ ଭକ୍ତି ଯୋଗ ହଉଛି ସରଳ ଆଉ ଅତି ସରଳ ଏକ ସମୟରେ ଅତି କଠିନ for them this bhakti yoga is very easy ye sara aur gambhir ta pai bhakti yoga hoti ati sara 2014 not serious to preachers for them bhakti yoga is too difficult na bhagwan ka kya mana bahut kashta keno upar keno pragare na ase bhagavat dharma kibhle asana tyag koriyo ek shlok rahi gaye ଯେତିକି ଆଲୋଚନା ହେବ ଯଦି ଶ୍ଳୋକ ଧୀରେ 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 ଯିବେ କାରଣ ଏଇ ଭକ୍ତମାନଙ୍କର କ୍ଲାସ୍ ଗୋଟେ ଶ୍ଳୋକ ଗୋଟେ ଗୋଟେ କ୍ଲାସ୍ ହେବା ଦରକାର ତେଣୁ କଥାକୁ ମୁଁ ଆଗୁଆ ଆଗୁଆ ଚାହୁଁଛି ଆଉ ଯେତିକି ଯିବେ ସେତିକି ଯିବେ ଯେ ଦୁଇ ଅଭ୍ୟାସ ସରିଯିବ କି ଏମିତି କିଛି ମୁଁ କହିପାରିବିନି କେତେବେଳେ ଯିବେ ଯିବେ କେନ ପ୍ରକାର ଆଶ୍ରୟ ଭାଗବତ ଧର୍ମ କିଭଳି ଆପଣ କରିବା ଦରକାର କାରଣ ଆପଣ ବୁଝିବା ଦରକାର କଲ୍ୟାଣ ମାନେ ଯିଏ ପ୍ରବଚନ କରୁଛନ୍ତି ସେତେବେଳେ ଭଗବାନଙ୍କ କୋଣା ପାଇଁ କଥା କହୁଛନ୍ତି ଭକ୍ତି କିଭଳି କରିବା କଥା ଆମେ ଭକ୍ତି କରୁଛେ ବିଷ୍କମରେ କେହି ଭକ୍ତ ନାହାନ୍ତି ଯିଏ ଶ୍ଳୋକଟି ନ ଜାଣିବେ ଯିଏ ବର୍ତ୍ତମାନ ଶଶୀ ବିଷ୍କମ ସେ ଆଗରେ ଆସି କୌମାରେ ଆଚରଣ ପ୍ରାର୍ଥନା ସେ ନିଶ୍ଚିତ ଜାଣିଛି କି ତା ପରବର୍ତ୍ତୀ ଶ୍ଳୋକକୁ ଜାଣିବେ ଭାଗବତ ଧର୍ମକୁ ଆସନ କିଏ ପ୍ରକାର ଆସେ କିଭଳି ଭକ୍ତି କରିବ ଯଥା ବିଷ୍ଣୁ ଭଗବାନଙ୍କୁ ପ୍ରିୟ ଭାବିକି ଆତ୍ମା ଭାବିକି ଈଶ୍ୱର ଭାବିକି ବନ୍ଧୁ ଭାବିକି ଭକ୍ତି କରିବାକୁ ପଡ଼ିବ ଏ ବନ୍ଧୁହୀନ ସଂସାରରେ ବୈଷ୍ଣବ ଆଉ ଭଗବାନଙ୍କ ଛଡ଼ା ମୋର କେହି ବନ୍ଧୁ ନାହାନ୍ତି ଏହା ଅଭିଭକ୍ତି କରିବାକୁ ପଡ଼ିବ ଛୁଟିଆ ଆସନ୍ତା କାଲି ଶୁଣିବା ଏ ଶ୍ଳୋକରୁ ସତ୍ୟ ଶ୍ଳୋକ କେବଳ ଏ କୌମାର ଆକୃତି କାର୍ଯ୍ୟ କୁମାର ବେଳେ କୁମାର ବେଳେ ଭଜନ କର କୁମାର ବେଳେ ଭଜନ ତେଣୁ ଆମ ସମୟ ବହୁତ ଚାଲିଗଲା ଗେଲେ ଯେ ଦିବସ ନା ଆସିବ ଆର ବାଧାରେ କାମୁଛନ୍ତି ଆରମ୍ଭ କ'ଣ କାଳ ପ୍ରଭାବ ସ୍ରୋତ ଚାଲିଗଲା ଗେଲେ ଯେ ଦିବସ ନା ଆସିବା ଏବେ କରିକି ଉପା ସମୟକୁ ଚାଲିଗଲା ଫେରିବେ ଆଉ ଯେତିକି ସମୟ ଅଛି ତାକୁ ଭଜନ ଲଗେଇବାକୁ ପଡ଼ିବ ବହୁତ କମ୍ ସମୟ ଯିବ କେବଳ ମୃତ୍ୟୁ ଯିବା ଠିକଣା ନାହିଁ କାରଣ ଯେ ସବୁବେଳେ ଅହନ୍ତି ସେ ପ୍ରଭୁଙ୍କର ନାମ କରିକି ପ୍ରଭୁଙ୍କର ସେବା କରିକି ସମୟ କାଟିବାକୁ ପଡ଼ିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଅବଶିଷ୍ଟ କଥା ଆସନ୍ତା କାଲି ହରେ କୃଷ୍ଣ ହରେ ଗ୍ରନ୍ଥାସ୍ତି ଭାବନ୍ତି ଭକ୍ତରାଜ ପ୍ରହ୍ଲାଦ ମହାରାଜ କି ପ୍ରଭୁପାଳଜୀ ମହାରାଜ କି ଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ଦାମୋଦର ଗୋସ୍ୱାମୀ ମହାରାଜ କି ଆନନ୍ଦପଟି ବୈଷ୍ଣବ ଭକ୍ତବୃନ୍ଦ ହରେ ଶଙ୍କର ଭକ୍ତବୃନ୍ଦ କି ଗୀତାୟୋଗମାନେ ଶ୍ରୀପାଦ ରାଜ ରାଜ ପ୍ରଭୁ କି।
சிஸ்டம் கிடையாது.